સંઘ સંઘનો મેલે ભજન પડે એ ઉત્તમ અધિકારી શિષ્ય લખ્યા. આ ગુરુકર જો આદેશ હતો ચિંતા કરે સ્મરણ કરે ભગવાન તાંક સમુખ આસે રૂપ ગોસ્વામીંકુ મહાપ્રભુ કેવળ સંક્ષેપરે ભક્તિ જીનીશ કહીલે. કિંતુ આપણ મને જી પાઠ કરીબે હંસદૂત ઉજ્જવળ નીળામણિ આવ લલિત માધવ વિદગ્ધ માધવ એટલે કેતે મોહનીય ભક્તિ તત્વ રહસ્ય સબુ રૂપ ગોસ્વામી રચના કરી સેગુડિક પ્રકટિત હોઈ. શિષ્ય જો જ્ઞાન લાભ કરવા બહુ શાસ્ત્ર સે પડલા પરે સે કિ શ્લોક મને રખીદેવ આ કિ પ્રવચન દેવ સેટા હોય નિજર મન દ્વારા કર્ષણ કરી કિ વેદરૂ આણીવા કિ તથ્ય કિંતુ સેટા વેદાર્થ નુહે. વેદાર્થટા ગુરુંકર કરુણારુ સાધુ ગુરુ વૈષ્ણવ કરુણારુ ભગવાનଙ୍କ કરુણારୁ વેદાર્થ મળે. વેદાર્થ કણ ભક્તિ તત્વર રહસ્યટા સેટા કરુણારୁ મળવ અધ્યયનરୁ મળે શુદ્ધાયરୁ મળે. શુદ્ધાય આમકુ આમ જીવનરે ભક્તિ પથરે ચાલવાર રાસ્તાટા શીખા કેમિતિ સાવધાન હોઈ ચાલવા. કિંતુ સાવધાન હોઈ સમસ્ત હાઇવેરે ગાડી ચલાઉ પુણી ગાડી એક્સિડેન્ટ કઈ કહું સ્લીપ કઈ મારી. ભક્તિ રાજ્યરે જણે ચાલે બી કરુણા વિના તાકુ વેદાર્થ પ્રકટિત હવ ના. સે ગોટે સેવા કરુચ્છ સે નામ કરુચ્છ સે જે જેકોણસી કાર્ય કરુચ્છ તાર રહસ્યટા પ્રકટિત હવ ના. ତେଣୁ ରୂପ ଗୋସ୍ୱାମୀ ଯେତେବେଳେ ମହାପ୍ରଭୁ କହିଲେ ରୂପ ଦଶ ଦିନ ସରିଗଲେ ରୂପ ଶିକ୍ଷା ସରିଗଲେ ଆଉ ମୁଁ ତୁମକୁ ସଂକ୍ଷେପରେ ବର୍ତ୍ତମାନ ଭକ୍ତି କଥା କହିଲି କିନ୍ତୁ ତୁମେ ତାକୁ ସ୍ମରଣ କର. ମୁଁ ଯେଉଁ ରହସ୍ୟକୁ ଦେଲି ଭକ୍ତିର ରହସ୍ୟକୁ ତୁମେ ସ୍ମରଣ କର. ଆମର ଗୋଟିଏ ବହୁତ ଭକ୍ତମାନଙ୍କ ପାଖରୁ ଆମେ ଶୁଣୁବି ନା ଏତେ ପ୍ରଚାର ଚାଲିଛି ବା ଏତେ ଭାଗବତ କଥା ଚାଲିଛି କାହିଁ ତ କିଛି ଫଳ ହଉନି ବା କିଛି ପରିବର୍ତ୍ତନ ହଉନି ସାମୂହିକ ଭାବେ ହଉ ବା ନିଜର ହଉ କାହିଁ ପରିବର୍ତ୍ତନ ହଉନି ତାର କାରଣ କଣ? ତାର କାରଣ ହେଲା ଶ୍ରବଣର ଗୋଟିଏ ବିଶେଷ ଅଂଶ ହଉଛି ମନନ ଚିନ୍ତନ. ଶ୍ରବଣ ଅଙ୍ଗଟା ପରିପୂର୍ଣ୍ଣ ହୁଏ ବା ପରିପୃଷ୍ଟ ହୁଏ ବା ଫଳବର୍ତ୍ତୀ ହୁଏ ଯେତେବେଳେ ଜଣେ ସ୍ମରଣ ମୁଁ ଯାହା ଶୁଣିଲି ଯେତେବେଳେ ଶାସ୍ତ୍ର ଅଧ୍ୟୟନ କରିବ ସେଟାକୁ ସ୍ମରଣ କରିବ. ସ୍ମରଣ ଅଙ୍ଗ ନହେଲେ ଶ୍ରବଣ ଅଙ୍ଗ ପରିପୂର୍ଣ୍ଣ ହବ ନା. ଇଏ ପଦ୍ମପୁରାଣରେ ଆପଣ ଯେତେବେଳେ ଭାଗବତ ମହାତ୍ମା ଶ୍ରବଣ କରିବେ ବିଷ୍ଣୁ ଦୂତ ମାନେ ଦୁନ୍ଧୁକାରୀ କଥାରେ କହୁଛନ୍ତି. ଗୋକର୍ଣ୍ଣ ପଚାରିଲେ ଆପଣ ଗୋଟିଏ ବିମାନ କେମିତି ନେଇକି ଆସିଲେ? ମୁଁ ଏତେ ମୋର ଶ୍ରୋତା ଅଛନ୍ତି ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ବିମାନ ଆଣିବାର ଥିଲା. କାରଣ ମୁଁ ତ ଭାଗବତ କଥା କେବଳ ଜଣଙ୍କ ପାଇଁ କହିନି ଦୁନ୍ଧୁକାରୀ ପାଇଁ କହିନି ସମାନ କଥା କହୁଛି ସମାନ ଶ୍ରୋତା ଫଳ କାହିଁକି ଅଲଗା ହେଲା? ସେ କହିଲେ ଶ୍ରବଣାୟନ କୃତମ ସର୍ବେ ନ ମନନମ କୃତମ ସମସ୍ତେ ଶୁଣିଛନ୍ତି ସାତ ଦିନ କିନ୍ତୁ ଇଏ ବାଉଁଶ ଗଣ୍ଠି ଭିତରେ ରହିକି କିଏ ଦୁନ୍ଧୁକାରୀ ପ୍ରତିଦିନର କଥା ଶେଷରେ ସନ୍ଧ୍ୟା ସମୟ ପରେ ସେ ମନନ କରେ ଆଉ ଶ୍ରବଣ ସମୟରେ ବି ମନନ କରେ. ଶ୍ରବଣ ସମୟରେ ଗୋଟିଏ ମନନ ଅଛି କାରଣ ମନର ବିକ୍ଷେପ ପ୍ରତି ଅଛି ନା ମନ ପଳେଇଯିବ କୁଆଡ଼େ କଥା ଭିତରେ ମନନ କରିବା ଶ୍ରବଣ ପରେ ମନନ କରିବା ଶ୍ରବଣ ସମୟରେ ପ୍ରଭୁଙ୍କର କଥାକୁ ମନନ କରିବା ଇଏ ହଉଛି ଭକ୍ତି ଯୋଗର ଗୋଟିଏ ରହସ୍ୟ. ମହାପ୍ରଭୁ କହିଲେ ମୁଁ ତୁମକୁ 10 ଦିନ ଭିତରେ କଥା କହିଦେଲେ କି ତୁମେ ସ୍ମରଣ କରିଥ ଚୈତ୍ର ଚରିତାମୃତରେ କଥା ଅଛନ୍ତି ଏଇ ଭକ୍ତି ରସେ କହି ଦର୍ଶନ ଶ୍ରୀମଦ ଭାଗବତେ ମହାମନି କୃତେ କିନ୍ତୁ କୃତ ଶବ୍ଦର ଅର୍ଥ ନୁହେଁ ଯେ ସେ ରଚନା କରିଛନ୍ତି। नारद मुनि केवल एतिक कहे देख तत्वार को विसर को जनता को विप्लव हे नारद ए हे व्यास ए विषय आकृष्ट जीव मानंकु आकर्षण करिया पाए और से माने सर्वदा क्लेश प्राप्त होचंती तांकर मंगल पाए तुम्हें वेद वेदांत जहां किछ रचना करिछ तुम्हें इनडायरेक्टली से मानंकु विषय भोग करिया पाए चांस दिछ କାହିଁକି ସେଥିରେ ନିର୍ମଳ ଭଗବାନଙ୍କର ଯଶ ନାହିଁ ସେଥିରେ ଧର୍ମ ଅର୍ଥ କାମ ମୁଖ୍ୟ ପର୍ଯ୍ୟନ୍ତ ବସ୍ତୁ ଅଛି ତୁମେ ତାକୁ କାଟିକି ବିଶୁଦ୍ଧ ପ୍ରେମର କଥା ଲେଖ କିନ୍ତୁ ଆପଣ କୁହନ୍ତୁ ନାରଦ ମୁନି ବ୍ୟାସଦେବଙ୍କୁ ଚାରୋଟି ଶ୍ଳୋକ କହିଥିଲେ କିନ୍ତୁ ନାରଦ ବ୍ୟାସଦେବ ଯୋଉ ଭାଗବତଙ୍କୁ 18,000 ଶ୍ଳୋକ ରଚନା କଲେ ସେ କଣ ରଚନା କରିଛନ୍ତି ଲେଖିଛନ୍ତି ପଢିଲେ ମୂଳ ଭାଗବତ ପଚାରିଛନ୍ତି ସୁତ ଗୋସ୍ୱାମୀ ନାରଦ ପ୍ରସ୍ଥିତି ନାରଦ ପଳେଇଗଲା ପରେ ଶ୍ୟାମାପ୍ରସ୍ଥ ଆଶ୍ରମରେ ବ୍ୟାସଦେବ କଣ କଲେ ନା ଶ୍ୟାମାପ୍ରସ୍ଥ ଆଶ୍ରମରେ ବ୍ୟାସଦେବ ଧ୍ୟାନରେ ବସିଛନ୍ତି ସମାଧିସ୍ଥ ଅବସ୍ଥାରେ ପ୍ରକଟ ହେଲେ ଭାଗବତ ଭାଗବତ କାହାକୁ ଆଶ୍ରୟ କରିକି ଆସିବେ ନା ବ୍ୟାସଦେବଙ୍କୁ ଆଶ୍ରୟ କରିକି ଆସିବେ ସିଏ ସମାଧି ଅବସ୍ଥାରେ ଅଛନ୍ତି ସମାଧି ଅବସ୍ଥାରେ କିଏ ରଚନା କରିପାରିବେ ପ୍ରକଟ ହେଲେ କାହିଁକି ପ୍ରକଟ ହେଲେ ନା ଇଏ ମନନ କଲେ ମୋତେ ଗୁରୁଦେବ କହିଲେ ମୁଁ ଜୀବନ କଲ୍ୟାଣ ପାଇଁ ବିଶୁଦ୍ଧ ଭାଗବତ ଧର୍ମକୁ ମୁଁ ରଚନା କରେ କିନ୍ତୁ ମୋର ଶକ୍ତି କାହିଁ ବ୍ୟାସଦେବ ଭଗବାନଙ୍କର ଅବତାର ପୁଣି ବି ଗୁରୁଦେବଙ୍କର କରୁଣାକୁ ଆଶ୍ରୟ କରିକି ସ୍ମରଣ କରୁଛନ୍ତି ଗୁରୁଦେବଙ୍କର କଥାକୁ ଯେ ବିଶୁଦ୍ଧ ଭାଗବତ ଧର୍ମ କଣ ନା ମୋ ଜୀବନରେ ନା ଗୁରୁଦେବ ତାଙ୍କ ଜୀବନର ଅନୁଭୂତି କରିବେ ଆଗରୁ କଣ ହଉଥିଲା କି ଶିଷ୍ୟମାନେ ଗୁରୁମାନଙ୍କର ଯୋଉ ଆଶ୍ରମ ଭିତରେ ଶିଷ୍ୟମାନେ ରହୁଥିଲେ ସେମାନଙ୍କର ଜୀବନର ଗୁରୁଦେବଙ୍କର ଜୀବନର ଅନୁଭୂତି ତାଙ୍କର ଆଚରଣ ଶିଷ୍ୟମାନଙ୍କର ଜୀବନକୁ ପ୍ରଭାବିତ କରୁଥିଲା ଅନୁଭବଟା ଗୋଟେ କାମ କରେ ଭାଗବତ ଧର୍ମକୁ ତୁମେ ରଚନା କର ଏଥିରେ ନାରଦ ମୁନି ତାଙ୍କ ନିଜ ଜୀବନ ଚରିତ୍ରଟା କହିବା କଣ ଆବଶ୍ୟକ ଆରେ ଜଣେ ଅଭିମାନୀ ଲୋକ ଜଣେ ଅହଂକାରୀ ଲୋକ ନିଜ ଜୀବନ ଚରିତ୍ର ହୁଏ ମୁଁ ଏମିତି ଥିଲି ଆଜ୍ଞା ଆପଣ ଯେକୌଣସି କର୍ମୀ ଲୋକ ପାଖକୁ ଜାଣି ସେ କହିବେ ଆଜ୍ଞା ଜାଣିଛନ୍ତି ମୁଁ ଏତିକି କଷ୍ଟରେ ପାଠ ପଢିଛି ମୁଁ ଏୟା କରିଛି ଆଜି ମୁଁ ବଡ଼ ଲୋକ ଜଣେ ସାଧୁ କେମିତି ଏ କଥା କହିବ ନାରଦ ମାନେ କେମିତି କହିବେ ଯେ ମୁଁ ଦାସୀର ପୁତ୍ର ଥିଲି ମୁଁ ଆଜି ଏତେ ବଡ ଭଗବାନଙ୍କର ଭକ୍ତ ହେଇଛି ପ୍ରଗାୟତ ସୋଭିଡ଼ ଜାଣି ଆଜି ମୁଁ ଭଗବାନଙ୍କର ଗାନ କରିକି ରହୁଛି ମୋତେ ଭଗବାନ ସର୍ବତ୍ର ଦର୍ଶନ ହଉଛନ୍ତି ନାରଦ ମାନେ କେମିତି ଗୋଟେ ଅହଂକାରୀ ଯିଏ ଭଳି ଏ କଥା କହିଲେ ନାଇଁ 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 ନାରଦ ମୁନି ତାଙ୍କର ବିଶୁଦ୍ଧ ଭାଗବତ ଧର୍ମର ପ୍ରଭାବଟା କଣ ତାଙ୍କ ଜୀବନରେ କଣ ଅନୁଭବ ଆସିଛି ଏଇଟା ବେଶୀ ତମକୁ କହିଲେ ବ୍ୟାସଦେବଙ୍କ ହୃଦୟରେ ସାଙ୍ଗେ ସାଙ୍ଗେ ସାପ ପଡ଼ିଗଲା ନା ମୁଁ ଗୁରୁଦେବଙ୍କର ଏଭଳି ନାରଦ ମୁନିଙ୍କର ଏଭଳି ଜୀବନରେ ପରିବର୍ତ୍ତନ ହେଇକି ସାଧୁଙ୍କର ସେବା କରି ନିର୍ମଳ ଭାଗବତ ଶ୍ରବଣ କରି ଠିକ ଅଛି ମୁଁ ଭାଗବତ ପ୍ରଭୁଙ୍କୁ ଧ୍ୟାନ କରିବି ପ୍ରଭୁ ଯାହା ପ୍ରକଟ କରିବେ ସେଟା ଜୀବଙ୍କର କଲ୍ୟାଣ ଲାଗିବ ଅନୁଭବଟା ବହୁତ ବଡ଼ ଜିନିଷ ତେଣୁ ଧ୍ୟାନ କଲେ ମହାପ୍ରଭୁ ରୂପ ଗୋସ୍ୱାମୀ ସେ କଥା କହୁଛନ୍ତି ଦେଖ ତୁମେ ଭାବ ମୁଁ ଯାହା କହିଲି ତୁମେ ଭାବ ଆମର ସାଧକ ଜୀବନରେ ସବୁଠୁ ବଡ ତ୍ରୁଟି ପ୍ରତି ମୁହୂର୍ତ୍ତରେ ଭଗବାନଙ୍କର କରୁଣା ଆମ ପ୍ରତି କଣ ଅଛି ଆମେ କେତେ ଅନୁଭବ କରୁଛୁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଜଣେ ବିଚାର କରିବା ଦରକାର ଭଗବାନଙ୍କର କରୁଣା ମୋ ପ୍ରତି କଣ ଅଛି କଣ ଆଜି ମୋ ପ୍ରତି ପ୍ରଭୁଙ୍କର କରୁଣା ନାହିଁ ଆଜି ମୁଁ ଷୋଳମାଳା ନାମ କଲି ପ୍ରଭୁଙ୍କର ନାମ ପ୍ରଭୁଙ୍କର କଣ ମୋ ପ୍ରତି କରୁଣା ନାହିଁ ଭଗବାନ ଯଦି କରୁଣା ସବୁ କରୁଣା ବର୍ଷଣ କରୁଛନ୍ତି ସେ କରୁଣାଟାକୁ ଆମେ ଅନୁଭବ କରିପାରିବା ଭାବନା ନାହିଁ ନା ଭାବନାଟା ପାତ୍ର ତିଆରି କରେ ଯେମିତି ଗୋଟେ ଲୋକ ଭିକାରୀ ଏଠି ଭିକ ମାଗୁଛି ଆପଣ ଦେଖନ୍ତୁ ଜନ୍ମାଷ୍ଟମୀ ଭୋର ରାତି 4ଟାର ମଙ୍ଗଳାଟରୁ ମୁଁ ଦେଖି ସେ ଆସିଗଲେ କାହିଁକି ସେ ଭାବନା ଅନୁସାରେ ତିଆରି କରିଥିଲି ମୁଁ ଯିବି ଆଜି ବସିବି ଆଜି ମାଗିବି ଆଉ ସେଇଠି ବସିଲା ବେଳେ ଯେତେବେଳେ ଆମ ମାଗିବା ଦରକାର ନାହିଁ ମୁଁ ପଳେଇ ପଳେଇ ସେଉଠି ପଳେଇ ବସିବ ଭାବିବା ଲୋକ ଯାହା କିଛି ପ୍ରାପ୍ତ ହେବାର ବସ୍ତୁ ଅଛି କିଛି ପାଇବାର ଅଛି ତା ଅନ୍ତର ଭାବନା ସୃଷ୍ଟି କରିବ ସେଭଳି ଆମେ ଭଗବାନଙ୍କର କରୁଣା ପ୍ରାପ୍ତ ହେବାର ଅଛି ଆମ ଅନ୍ତର ଭିତରେ ପ୍ରଭୁଙ୍କର କରୁଣା ନାମ ପ୍ରଭୁଙ୍କର କରୁଣା ଭଗବତ ସେବାର କରୁଣା ଏଗୁଡ଼ିକ ସବୁ ସ୍ମରଣ କରିବାକୁ ପଡିବ ସ୍ମରଣ ପାଇଁ ଭାବନା ସ୍ମରଣ ପାଇଁ ଭାବନା କାରଣ ସ୍ମରଣଟା କଣ କରେ ନା ସ୍ମରଣଟା ଭଗବାନଙ୍କର ପ୍ରତି ବ୍ୟାକୁଳତା ବଢାଏ ଭଗବାନ ଜାଣିବେ ଯେ ଇଏ ମୋତେ ପାଇବା ପାଇଁ ମୋ କରୁଣା ପାଇବା ପାଇଁ ଇଏ କ୍ରନ୍ଦନ କରିଛି
କିନ୍ତୁ ଆମେ ଯେତେବେଳେ କଥାଟା ଶୁଣିଦେଲେ ପୁଣି ଭୁଲିଗଲେ ବା ଶାସ୍ତ୍ର ଅଧ୍ୟୟନ କଲେ ନା, ଶାସ୍ତ୍ର ଅଧ୍ୟୟନ କଲା ବା ସ୍ମରଣ ବି କଲେ ନା, ଆରେ ଭଗବାନଙ୍କର ଏତେ ବଡ କରୁଣା ଅଛି କଣ ମୋ ପ୍ରତି ଏମିତି କରୁଣା ହବନି ନା, ମୁଁ କଣ ଏଇ ଜୀବନରେ ପ୍ରଭୁଙ୍କୁ ପାଇପାରିବିନି। ସ୍ମରଣ ଏ ସ୍ମରଣଟା ଅନ୍ତର ଭିତରେ ବ୍ୟାପକତା ସୃଷ୍ଟି ହୁଏ। ମା ପ୍ରଭୁ ରୂପଗୋସ୍ୱାମୀ କହୁଛନ୍ତି, ଭାବିତେ ଭାବିତେ କୃଷ୍ଣ ସ୍ଫୁରେ ଅନ୍ତରେ, ଭାବିତେ ଭାବିତେ କୃଷ୍ଣ ସ୍ଫୁରେ ଅନ୍ତରେ, କୃଷ୍ଣ
ସମର୍ଥ ଗୁରୁମାନେ ଶିଷ୍ୟଙ୍କ ପାଖରେ ବେଶୀ ଦିନ
ରଖନ୍ତି ନା ସେବା ବି ଦିଅନ୍ତି ନା ଆମର ଗୁରୁଦେବ ସେ କଥା କୁହନ୍ତି ମାସେ ପରେ ପ୍ରେସିଡେଣ୍ଟ ହେବେ ମାସେ ପରେ ଗୋଟେ ପିଲା ଚେଞ୍ଜ କରନ୍ତି ଇଏ ସେବା ପ୍ରେସିଡେଣ୍ଟ ରହିବେ ଇଏ ବର୍ତ୍ତ ବୃଦ୍ଧି କରିବେ ଗୋଟେ ମାସ ପରେ ଗୋଟେ ପିଲା ଚେଞ୍ଜ ହବ ଗୁରୁଙ୍କ ପାଖରେ ରହିଲା ପରେ ସେମାନଙ୍କର ମର୍ତ୍ତ୍ୟ ବୁଦ୍ଧି ଆସେ ଆଉ ଶିଷ୍ୟ ଚାହେଁ ମୁଁ ଗୁରୁଙ୍କ ପାଖରେ ରହିଲି ଗୁରୁଙ୍କ ପାଖରେ କେବଳ ସମର୍ଥ ଲୋକ ରହିବେ ସମର୍ଥ ଲୋକ ନହେଲେ ଗୁରୁଦେବ ସୁନ୍ଦର କଥା ଓଡ଼ିଆ ତାଙ୍କର କ୍ୟାସେଟ୍ରେ କୁହନ୍ତି ପ୍ରବଚନରେ କହିଛନ୍ତି ଜୀବର ଯେହେତୁ ମର୍ତ୍ତ୍ୟ ବୁଦ୍ଧି ସବୁବେଳେ ଅଛି ଭଗବାନଙ୍କର ଲୀଳା ପ୍ରତି ମର୍ତ୍ତ୍ୟ ବୁଦ୍ଧି ଅଛି ଆଉ ଗୁରୁ ଭଗବାନଙ୍କର ସ୍ୱର ଧାରଣ କରି ଜଗତକୁ ଭଗବାନଙ୍କର କୃପାକୁ ଧାରଣ କରି ଏଠି ଆସିଲେ ସୁଦ୍ଧା ତାଙ୍କୁ ଦେଖିଲେ ଜଣେ ମର୍ତ୍ତ୍ୟ ବୁଦ୍ଧି କରିବ ସେ ବୁଝିପାରିବ ନା ସେ ସମର୍ଥ ଗୁରୁ ସାଧାରଣ ଗୁରୁଙ୍କ କଥା ଆମେ କୁହାଯାଉନି ସମର୍ଥ ଗୁରୁଙ୍କର ପ୍ରତିନିଧି ଆଚରଣ ଅଲଗା ହେଇଯିବ ସେଥିପାଇଁ ଗୁରୁଙ୍କର ପାଖରେ ସମର୍ଥ ଝିଅମାନେ ରହିବେ ମହାପ୍ରଭୁ ସେଥିପାଇଁ ମନା କଲେ ଯେତେବେଳେ ମହାପ୍ରଭୁ ନିଜେ ଯେତେବେଳେ ଦକ୍ଷିଣ ଗଲେ କାଲା କୃଷ୍ଣଦାସଙ୍କୁ ନେଇକି ଗଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ କହିଲେ ନିତ୍ୟାନନ୍ଦ ପ୍ରଭୁ କହିଲେ ପ୍ରଭୁ ଏକାକି ଆପଣ ଦକ୍ଷିଣ ଦେଶକୁ ଯିବେ ଏତେ ଭ୍ରମଣ କରିବେ ବୋଲି ସରଳ ଲୋକ ଛାଡ଼ୁ ନେଇଯାଏ କାଲା କୃଷ୍ଣଦାସଙ୍କୁ ନେଇକି ହଇରାଣ ହେଇଗଲେ ମହାପ୍ରଭୁ କହିଲେ ମୁଁ ସେବକ କେବେ ରଖିବି ସେବକ ରଖିବା ମାନେ ଓଡ଼ା ପୁଣି ଯେହେତୁ ବଳଭ୍ରତ ଭଟ୍ଟାଚାର୍ଯ୍ୟକୁ ନେଇଯାଏ ବଳଭ୍ରତ ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କ ପାଖରେ ବୃନ୍ଦାବନରେ ରହୁ ରହୁ ମହାପ୍ରଭୁ କହିଲେ ପ୍ରଭୁ ମୁଁ ଯିବି ଭଗବାନଙ୍କୁ ଦେଖିବି କାଳିଆ ହ୍ରଦରେ ଭଗବାନ ଆସିଛନ୍ତି ନା ରାତିରେ ତ ଭଗବାନ ସମସ୍ତେ ଦେଖୁଛନ୍ତି ଡଙ୍ଗା ଉପରେ ଭଗବାନ ଲୀଳା କରୁଛନ୍ତି କାଳିଆ ରୂପରେ ମହାପ୍ରଭୁ କହିଲେ ତୁ ବାଉଳା ହେଲ କି କୋଳି ମହାପ୍ରଭୁ ନିଜେ ହବ ନିଜେ ବୃନ୍ଦାବନରେ ଅଛନ୍ତି ତାଙ୍କର ସେବକ କହୁଛନ୍ତି ମୁଁ ଭଗବାନ ଦେଖିବାକୁ ଯିବ ଆଉ ଇଏ କଳି ଯୁଗରେ ଯେ ମତ ମାଂସ ଖାଇ ଘରେ ଅଛନ୍ତି ସିଏ କହିବେ ଆମେ ଭଗବାନ ଇଏ ଭଗବାନ ସିଏ ଭଗବାନ କି ବିଚିତ୍ର କଥା ଏଟା କି ବିଚିତ୍ର କଥା କି ବିଚିତ୍ର କଥା ନାହିଁ ଭଗବାନଙ୍କର ମାୟା ବ୍ରହ୍ମାଜୀ ବହୁତ ସୁନ୍ଦର ଶ୍ଳୋକ ସ୍ଥାନ ସ୍ତୁତିରେ କହିଛନ୍ତି ସବୁ ବଡ ମାୟା ଏ ଜଗତର ବହୁତ ବଡ ମାୟାର ଶକ୍ତି ଅଛି ବ୍ରହ୍ମାଜୀଙ୍କ ନିକଟରେ ତାଙ୍କର ମାୟାକୁ ପ୍ରୟୋଗ କଲେ ଭଗବାନଙ୍କ ପାଖରେ ବତ୍ସ୍ୟାକୁ ହରଣ କରି ସ୍ୱୟଂ ଅପିଠି ମୋହିତା ସେ ନିଜେ ମୋହିତ ଭଗବାନଙ୍କର କଣ କେତେ ଭଗବାନଙ୍କ ପାଖରେ ଥିବା ଲୋକ ବଳବତ୍ତ ଭଟ୍ଟାଚାର୍ଯ୍ୟ କହୁଛି ପ୍ରଭୁ ମୁଁ ରାତିରେ ଯିବି ସମସ୍ତେ ଯାଉଛନ୍ତି ଦେଖିବା ପାଇଁ ନୌକା ମହାପ୍ରଭୁ କହିଲେ କାଳିଆ ଦଳ ଲୀଳା ଦେଖିବୁ ତୁ ରହିଯା କାଲିକି ଯିବୁ ତାପରେ ଦିନ ସକାଳୁ ଜଣେ ଆସି ମହାପ୍ରଭୁ ପ୍ରଣାମ କରୁଛି ମହାପ୍ରଭୁ କହିଲେ କିରେ କଣ ମୁଁ ଶୁଣିଛି କାଳିଆ ହ୍ରଦରେ କୃଷ୍ଣ ଲୀଳା କରୁଛନ୍ତି ରାତିରେ ସମସ୍ତେ ଦେଖୁଛନ୍ତି କହିଲେ ପ୍ରଭୁ ଏଟା ମିଛ କଥା ଏ ରାତିରେ ଧୀବର କଣ କରୁଛି ନା ନୌକାର ଯୋଉ କଣ କଣ ସେ ମଙ୍ଗ ନା କଣ କୁହନ୍ତି ତାପରେ ଠିଆ ହେଇକି ଜାଲ ପିନ୍ଧୁଛି ଆଉ ଗୋଟେ ଦେଉଟି ଜାଳିଛି ଦେଉଟି ମାନେ ବତୀ ଆଉ ନୌକାର ମଙ୍ଗଟା ଦେଖାଯାଉଛି ସାପ ରାଉତ ଭଳିଆ ତାପରେ ଠିଆ ହେଇକି କିଏ ନା ମାଛ ଧରୁଛନ୍ତି ଧୀବର ଇଏ ଲୋକ ହଉଛନ୍ତି କୃଷ୍ଣ ଇଏ ହାଲା ହେଲାଣି ବୃନ୍ଦା ଅନୁସାରେ ଲୋକ ଖାଲି ଲାଇନ ଲଗେଇଛନ୍ତି ସେ ତାର ମାଛ ଧରୁଛି ତାଙ୍କ କୃଷ୍ଣ ଦେଖୁଛନ୍ତି ମାଠ କହିଲେ ଯେ ବାଉଳା ହେଲୁ ତୁ ବାଉଳା ଲୋକ ସାଙ୍ଗରେ ଶୁଣିଲୁ ତ କଣ ହେଲା ସେବକ ମାନେ ଯୋଉମାନେ ସେବକ ହେବେ ସେମାନଙ୍କର ମହତ ବୁଦ୍ଧି ରହିବ ସେ ତୋ ମହାପ୍ରଭୁ କହିଲେ କିରେ ରୂପ ତତେ ମୁଁ ଯୋଉ ଆଦେଶ ତ ସେଟା କରିବାକୁ ପଡିବ ତୁମକୁ ଯୋଉ ଆଦେଶ ଦିଆ ସେ ଆଦେଶ ତୁମକୁ ପାଳନ କର ତୁ ମୋ ସାଙ୍ଗରେ ଯିବା ପାଇଁ ଯାଇ ଯାଉଛ ମୋ ସାଙ୍ଗରେ ତୁମେ ଯାଇପାରିବ କହିଲେ ପ୍ରଭୁ ମୁଁ ସହିତେ ନ ପାରି ଆମେ ବିରହ ତରଙ୍ଗ ଆପଣଙ୍କୁ ଛାଡ଼ିକି ଆପଣ ପଳେଇବେ କିନ୍ତୁ ରୂପ ଗୋଷ୍ଠୀ ଯାଉଥିଲେ ବୃନ୍ଦାବନ କିନ୍ତୁ ମହାପ୍ରଭୁ ଦେଖି ଦେଇ କହିଲେ ନା ନା ମୁଁ ବୃନ୍ଦାବନ ଯିବିନି ମୁଁ ଆପଣଙ୍କ ସାଙ୍ଗରେ ମହାପ୍ରଭୁ ମନା କଲେ କହିଲେ ନା ଇଏ ଆଦେଶ ମହାପ୍ରଭୁ ପ୍ରତିଷ୍ଠା କରିଯାଇଛନ୍ତି ଶିଷ୍ୟ କଣ କରିବ ଶ୍ରୀ ଚୈତନ୍ୟ ମନୋବିଷ୍ଣମ ସ୍ଥାପିତ ରୂପ ସନାତନ ମହାପ୍ରଭୁଙ୍କର ଦୁଇ ଶିଷ୍ୟ ପ୍ରଧାନ ଶିଷ୍ୟ ମହାପ୍ରଭୁ କହିଲେ ନାଇଁ
ଆଜ୍ଞା ହୟ ଆମି ଆସି ଶ୍ରୀ ଚରଣ ସଙ୍ଗେ ଆଜ୍ଞା ହୟ ତ
ଖବର ଦେଲ ନା ଖବର সেবা করবে না সেবা করবে ଦେହକୁ ବିକ୍ରି କରିକି ସୌଦା ଧରିକି ଆସିଲା ପ୍ରତିଶ୍ରୁତି ଦେଇକି ଆସିଲା ମୋ ଦେହକୁ ଭଗବାନ ଦେବି ମୋତେ ଦିଅ ମୋ ଗୁରୁ ସେବା ତାଙ୍କରି ଗୁରୁ କରେ ମୋର ଏଇଠି କହିବାର ତାତ୍ପର୍ଯ୍ୟ ଥିଲା ବୈଷ୍ଣବ ସେବା ଯିଏ କରୁଛି ସେ ଶ୍ରମରେ ଯାହାର ସଦ୍ଧନ ଅଛି ଯିଏ ପରିଶ୍ରମ କରୁଛି ସେଇ ଧନକୁ ବୈଷ୍ଣବ ସେବା ଦେବା ଦରକାର ବୈଷ୍ଣବ ଡାକି ଭୋଜନ ଦେବା ଦରକାର ସେଇ ଧନ ଦ୍ୱାରା ଦେଲେ ବୈଷ୍ଣବର ଉପକାର ହବ ତାର ଭଜନ ସାହାଯ୍ୟ ହବ ଇଏ ଏତେ ବଡ ରାଜା ସୁବୁଦ୍ଧି ରାୟ ମନ୍ତ୍ରୀ ଥିଲେ କିନ୍ତୁ ଆଜି କି କାମ କରୁଛନ୍ତି ଜାଣିଛନ୍ତି ମଥୁରାରେ ମଥୁରାରେ ବନ ବନ ବୋଲିକି ଶୁଖିଲା ଗଛ କାଟିବେ ଶୁଖିଲା ଗଛ ଯୋଉ ଗଛ ବୃନ୍ଦାବନ ସବୁ ଅପରାକୃତ ଗଛ ଯେଉଁ ଶୁଖିଲା ଗଛ ସବୁ ଭାଙ୍ଗିକି ପଡିଯାଇଥିବ ତାକୁ କାଟିକି ଆଣିବେ ତାକୁ କାଟିକି ଆଣି କାନ୍ଧରେ ବୋହିକି ଆସିବେ ଆସିକି ବିକ୍ରି କରିବେ ମଥୁରା ବଜାରରେ ଆଉ ନିଜର ତ କିଛି ନାହିଁ ଆଜିକାଲି ସିନା ବ୍ୟାଙ୍କ ହେଇଗଲା ଏଟିଏମ୍ ହେଇଗଲା ବା କୋଡ଼ିଏ କୋଡ଼ିଏ ଗୋଡ୍ରେଜ୍ ହେଇଗଲା ଟଙ୍କା ରଖିଦେବେ ତାଙ୍କୁ ସେତେବେଳେ କଣ ଥିଲା ଧର ବୃନ୍ଦାବନ ଜଙ୍ଗଲ ଅର୍ଥ ରଖିବେ କେମିତି ଗୋଟେ ବଣିଆ ଲୋକ ପାଖରେ ରଖନ୍ତି ସୁବୁଦ୍ଧିରା କହିବେ ଭାଇ ମୁଁ ଏତିକିରେ ଚଣା ଚୋପେଇକି ରହୁଛି ଏ ଯୋଉ ପଇସାଟା ମୋର ରହିଲା ନା ଏଟା ମୋର ବୈଷ୍ଣବ ସେବା ଏଟା ବୈଷ୍ଣବ ସେବା ଶ୍ରମ କରୁଛନ୍ତି ଆଉ ଶ୍ରମର ଫଳକୁ ନିଜେ ମିନିମମରେ ଚଳୁଛନ୍ତି ଏବଂ ମ୍ୟାକ୍ସିମମ୍ ପରସେଣ୍ଟ ରଖୁଛନ୍ତି ମୁଁ ବୈଷ୍ଣବ ସେବା ସେବା ସୁଭଦ୍ରାଙ୍କର ଏଇଟା କାମ କାହିଁକି ନା ବୈଷ୍ଣବ ମାନେ ଯିଏ ପରିକ୍ରମା କରିବେ ପରିକ୍ରମା କଲେ ତେଲ ଦରକାର ନା ପରିକ୍ରମା କଲେ ତୈଳ ମର୍ଦ୍ଦନ କରିବେ ଅର୍ଣ୍ଣ ତାଙ୍କୁ ଦେବେ ସେଠି ଚାଉଳ ମିଳିବେ ଏ ସବୁ ଅର୍ଥକୁ ସେଥିରେ ସେ ଖର୍ଚ୍ଚ କରନ୍ତି
ଶୁଷ୍କ କାଠ
ଚଳି ଯାଉଛି ଯଦି ଆଳୁ ପୋଡ଼ାଟେ ଥିବ ସିଏ ପଖାଳ ଭାତରେ ଲଙ୍କା ଲଗାଇ ଖାଇଦେବାକୁ ମୋ ପୁଅ ଆସିଲେ ପୁରାଟା ଖାଇବେ। ଏଇଟା ସେବାର ଭାବ। ଟିକେ ଯଦି ବୈଷ୍ଣବ ସେବା କରିବା ପାଇଁ ଚାହେଁ ସିଏ ଚଳିବ ମିନିମମରେ, ମ୍ୟାକ୍ସିମମ ଭଗବାନ ସେବା ବୈଷ୍ଣବ ସେବା ପାଇଁ ରଖିବ। ଏ ଶିକ୍ଷା ତେଣୁ ସୁବୁଦ୍ଧିରା ଗୋଟିଏ ପଇସାରେ ଚାଣାଚ ପାଇକି ରୁହନ୍ତି ଆଉ ଗୁଣିଆ ନିକଟରେ ଅବଶିଷ୍ଟ ପଇସାକୁ ରଖନ୍ତି। ଦୁଃଖୀ ବୈଷ୍ଣବ ଦେଖି କରାଏ ଭୋଜନ। କି ଦୁଃଖୀ ବୈଷ୍ଣବ ଦେଖିଲେ ତାଙ୍କୁ ଭୋଜନ କରନ୍ତି, ତାଙ୍କୁ ଡାକି ଆଣିକି ଭୋଜନ ଦିଅନ୍ତି। ଆଉ ଗୌଡ଼ିଆ ଆଇଲେ ଦହି ଭାତ ତୈଳ ମଳତଳ, ଦହି ଭାତ ସେ ତ ଅର୍ଣ୍ଣାଟି ମିଳେ, ଚାଉଳ ବି ନିଜେ ରୋଷେଇ କରିକି ଦିଅନ୍ତି, ସେବା କରନ୍ତି। ରୂପ ଗୋସ୍ୱାମୀ ଆଇଲ ବହୁ ପ୍ରୀତି କଲ, ଦ୍ୱାଦଶ ବନେ ତାହାର ସଙ୍ଗେ ବୁଲାଇଲ। ରୂପ ଗୋସ୍ୱାମୀ ପ୍ରଥମ ଥର ପାଇଁ ଯାଇଛନ୍ତି ଆଉ ବୃନ୍ଦାବନରେ ସେତେବେଳେ ଘୋର ଅରଣ୍ୟ ରାସ୍ତା କେବଳ ଦ୍ୱାଦଶ ବନ ଦେଖିବେ। ସୁବୁଦ୍ଧିରାୟ ସାଙ୍ଗରେ ନେଇଗଲେ, ଜାଣିଲେ ମହାପ୍ରଭୁଙ୍କର ପ୍ରିୟ ପାତ୍ର, ତାଙ୍କୁ ଧରିକି ସାଙ୍ଗରେ ନେଇକି ସବୁ ବନ ବୁଲେଇ ବୁଲେଇକି ଦେଖିଲେ। ଆଉ ଏକ ମାସ ଯେତେବେଳେ ରୂପ ଗୋସ୍ୱାମୀ ବୃନ୍ଦାବନରେ ଭ୍ରମଣ କରୁଛନ୍ତି, ତାଙ୍କର ସ୍ମରଣ ଆସୁଛି, ସବୁ ସ୍ମରଣ ଆସୁଛି। କଣ ସ୍ମରଣ ଆସୁଛି ନା, ମହାପ୍ରଭୁ କହିଥିଲେ ତୁମେ ଭାବିବ ସବୁବେଳେ, ସ୍ମରଣ କରିବ, ସ୍ମରଣରେ ବ୍ୟାକୁଳତା ବଢିବ, ସ୍ମରଣରେ ଭଗବାନଙ୍କର ଯାହା କୁହନ୍ତି ଶ୍ରବଣ ଅଙ୍ଗ ଭକ୍ତି ଅଙ୍ଗଟା ପରିପୂର୍ଣ୍ଣ ହବ। ଏବଂ କାହିଁ ମନସା ପଶ୍ଚାସ ମନୋଗତା, ଭକ୍ତି ତିନି ଅଙ୍ଗରେ ପରିପୃଷ୍ଟ ହୁଏ। ବାରମ୍ବାର ଏ କଥା ଆମର ଆଲୋଚନା ହେଇଛି। ଜଣେ ଗୋସ୍ୱାମୀଟା ଜୀବନରେ ମହାପ୍ରଭୁ ଗୌଡ଼ିଆ ବୈଷ୍ଣବ ଧାରାରେ ଗୋସ୍ୱାମୀଟା ଶିକ୍ଷା ଦେଇଛନ୍ତି, ନାମ କରିଛନ୍ତି, ବିଗ୍ରହ ସେବା କରିଛନ୍ତି, ସ୍ୱଶରୀରରେ ବିଗ୍ରହ ସେବା କରିଛନ୍ତି ଆଉ ମନନ ବି କରିଛନ୍ତି, ସ୍ମରଣ କରିଛନ୍ତି। ଏ ତିନି ଅଙ୍ଗରେ ପୂର୍ଣ୍ଣ ହବ। ତେଣୁ ରୂପ ଗୋସ୍ୱାମୀ ଯେତେବେଳେ ବୃନ୍ଦାବନ ବୁଲୁଛନ୍ତି ସବୁ ନୋଟ୍ କରୁଛନ୍ତି ସୂତ୍ର ଆକାରରେ, ଯେ ମୁଁ ଗଲେ କୃଷ୍ଣଙ୍କର ଲୀଳା ଏଭଳି ରଚନା କରିବି, ସବୁ ରଚନା କରିବି। ରଚନା କରିବା ମାନେ ଭଗବାନଙ୍କର କରୁଣା ତାଙ୍କ ଅନ୍ତରେ ସ୍ଫୁରିତ ହେଉଛି। ମହାପ୍ରଭୁ କହିଛନ୍ତି ତା ପୂର୍ବରୁ ତୁମେକୁ ସ୍ମରଣ କରିବ, ତୁମେ ଭଗବାନ ତୁମକୁ କରୁଣା କରିବ। ଏମିତି ଗୋଟିଏ ମାସ ପରେ ଫେରିଲେ, କିନ୍ତୁ ସେ ଖୋଜୁଛନ୍ତି ତାଙ୍କର ବଡ ଭାଇକୁ ସନାତନ ଭାଇକି ଦର୍ଶନ କରି, ଭାଇ ମୁଁ ଶୁଣିଛି ଭାଇ ପଳେଇ ଆସିଛନ୍ତି ତ ହୁସେନ ସାଙ୍ଗ ଦରବାରରୁ, କିନ୍ତୁ ଭାଇଙ୍କ ସହିତ ମୋର ସାକ୍ଷାତ ହବ, କିନ୍ତୁ ଭାଇଙ୍କ ସାକ୍ଷାତ ହେଇପାରୁନି ବୃନ୍ଦାବନ। ସନାତନ ରୂପ ଗୋସ୍ୱାମୀ ବୃନ୍ଦାବନ ଗଲା ବେଳକୁ ସନାତନ ଗୋସ୍ୱାମୀ ପଳେଇ ଆସିଛନ୍ତି ନୀଳାଚଳ, ପୁଣି ରୂପ ଗୋସ୍ୱାମୀ ନୀଳାଚଳକୁ ଆସିଲା ବେଳକୁ ରୂପ ଗୋସ୍ୱାମୀ ଗଙ୍ଗା ପଥ ହେଇକି ଗଲେ ନୀଳାଚଳ, ବାଂଲାଦେଶ ଯେମିତି ବୁଲିକି ଆସିଲେ, ଇଏ ସିଧା ରାଜପଥରେ, ରାଜପଥ ମାନେ ଆମର ବିହାର ହେଇଗଲେ, ସିଧା ପଳେଇଗଲେ, ଆଉ ଭେଟ ହେଇପାରିଲେନି। ସେ ଯାଉ ସେ ସନାତନ ଖୋଜୁଛନ୍ତି, କାହିଁକି ନା ସନାତନ ବଡ ଗୋସ୍ୱାମୀ ବଡ ଭାଇ, ଆଉ ସନାତନଙ୍କର ସ୍ୱଭାବ ଭାରି କୋମଳ ସ୍ୱଭାବ, ବହୁ କୋମଳ ସ୍ୱଭାବ। ଆମେ ଜୀବ ଗୋସ୍ୱାମୀଙ୍କ ପ୍ରସଙ୍ଗରେ ଶୁଣିବା, ବଡ଼ ଦୟାର୍ଦ୍ଦ, ଭାଇ ଭାଇକୁ ଭଲ ପାଇବା ଗୋଟେ ବହୁତ ବଡ ଅମୂଲ୍ୟ ସମ୍ପଦ। ଆଉ ଭକ୍ତି ଯୁଗରେ ଭାଇ ଜଣେ ଭାଇ ଭାଇ ପ୍ରଭୁପାଦ ମୁଁ ପଢୁଥିଲି, କେଉଁଠି ଆଜି ପଢୁଥିଲି ପ୍ରଭୁପାଦ ପରିପଟରେ, ନୋ ୱାନ୍ ଶୁଡ୍ ଡିସରେସପେକ୍ଟ ହିଜ୍ ଗଡ୍ ବ୍ରଦର୍ସ। ଆପଣ ଯଦି ଖୋଲା ଭାବରେ କହିବେ, ଜଣେ ଅଲଗା ବୈଷ୍ଣବର ଆଦର କରିବେ, ଜଣେ ଗୁରୁ ଭାଇଙ୍କୁ ଆଦର କରିବା ଗୋଟେ ବହୁତ ବଡ ଉଦାର ଭାବର କଥା ପ୍ରବାସୀ ଲେଖିଛନ୍ତି। କେହି କାହାକୁ ଗୁରୁ ଭାଇଙ୍କୁ ଅନାଦର କରିବା ଉଚିତ ନୁହେଁ, ଏଇଟା ଗୋଟେ ପ୍ରଶଂସନ କୁହାଯାଉଛି, କିନ୍ତୁ ବୈଷ୍ଣବ ବି ଅନାଦର କରାଯିବ ନା। କିନ୍ତୁ ସେ ଗୁରୁ ଭାଇ ରୂପ ସନାତନ ଗୁରୁ ଭାଇ ଆଉ ସମ୍ବନ୍ଧିକ ଶାରୀରିକ ସମ୍ବନ୍ଧିକ ଭାଇ, ତ ରୂପ ସନାତନ ଭୁଲି ପାରୁନାହାନ୍ତି। ଏକ ମାସ ରହିଲା ପରେ ତାଙ୍କ ମନରେ ପୁଣି ବ୍ୟଥା ହେଲା, ମୁଁ ଯିବି ସନାତନ ଦର୍ଶନ କରିବି, କିନ୍ତୁ ପଥ ଭିତରେ ଆସିଲା ବେଳେ ଗୋଟେ ଚିନ୍ତା ଆସିଲା, ଆରେ ଆମ ବଂଶ ତ ମହାପ୍ରଭୁ ସ୍ୱୀକାର କରିଦେଇଛନ୍ତି, ଆଉ ଜଣେ କାହିଁକି ଘରେ ରହିବ। ଆଜ୍ଞା କୂଅରୁ ଯିଏ ଉଠି ପଡ଼ିଛି ସେ କୂଅରେ ପଡ଼ିଥିବା ଲୋକଙ୍କୁ ଦୌଡ଼ି ଧରି ଟାଣି ପାରିବ, ଯିଏ କୃପାଟା ପାଇଛି ସେ କୃପା ରଜୁଟା ଯାହାକୁ ବଢେଇବ ସେ ରଜୁଟାକୁ ଧରିଲେ ସେ ସେଠି ଉଦ୍ଧାର ହେଇକି ଆସିବ। ମହାପ୍ରଭୁଙ୍କ କୃପା ପ୍ରାପ୍ତ ହେଲା ପରେ ରୂପ ଗୋସ୍ୱାମୀ ଚିନ୍ତା କରୁଛନ୍ତି, ମୁଁ ଯିବି ଘରେ ଯେଉଁ ସବୁ କାମ ଟିକେ ଟିକେ ଅଛି ତା ସବୁ ଛିଡ଼େଇଦେବି, ଆଉ ଜୀବ ଗୋସ୍ୱାମୀଙ୍କୁ ସମସ୍ତ ଦାୟିତ୍ୱ ଦେଇଦେବି ମୁଁ ଯିବି। କିନ୍ତୁ ଜୀବ ଗୋସ୍ୱାମୀଙ୍କୁ ଦାୟିତ୍ୱ ଦେବାଟା ଓଲଟା ଫଳ ହେଇଗଲା, ମହାପ୍ରଭୁଙ୍କର ଯେଉଁ କରୁଣାକୁ ଧରିକି ରୂପ ଗୋସ୍ୱାମୀ ଫେରିଲେ বাংলাদেশ সেতবে এই নবদ্বীপ পাখক উঠি আসছে যে বসছেন সেতবে বহু বড় সি অলা তেমন জীব গোস্বামী একমাত্র এত বড় পরিবার একমাত্র হচ্ছেন সদস্য রাজপরিবার কে না দুই ভাই তাঙ্ক পড়িগলে অনুপম সাঙ্গ রূপ গোস্বামী সাঙ্গে যাইছেন এই মহাপ্রভুঙ্ শিক্ষা লা বেড়ে শিক্ষা চালা বেড়ে অনুপম বি শুনেছেন যে বল্লভ ভট পড়ি বজি ভাই তাঙ্কর পুত্র হচ্ছেন জীব গোস্বামী রূপ গোস্বামী যেতবে দুই ভাই যেত বৃন্দাবন ভ্রমণ করে সারে যেত ফেরুছেন ফেরিয়া ভিতরে গঙ্গা প্রাপ্তি হয়ে গেল কার অনুপম অনুপম চাল তেমন জীব গোস্বামী রূপ গোস্বামী চিন্তা কলে মতো টিকি ঘরক যাই কী মু ত্যাগী হয়ে যাবি মোর ইচ্ছা লা অনুপম যাই ঘরে রয়েবে কারণ পুয়টি অছি না জীব অছে না জীব সেতবে কম বয়স জীব 20 বর্ষ বয়সের ঘর ছাড়ি পড়ে আসে 20 বর্ষ বয়স আর সমগ্র জীবন প্রচার রয়েছে সমগ্র জীবন কুয়াড়ে ভ্রমণ করে না পুরা প্রচার আউ রূপগোস্বামীর অন্তর কেবল ব্যাকুলিত হতলা ভাই চালি গেলে এত বড় সাম্রাজ্য বা এত বড় সম্পত্তির অধিকারী হচ্ছেন জীব আরে ছোট পিলা আর তার তো তাঙ্কর চরিত্র আমি শুনবা আসন্তা কালি পিলাটি বলুছি বৈরাগ্যের পরিপক্ক অবস্থায় অছন্তি যে বিগ্রহ কৃষ্ণ বলরাম বিগ্রহ নিয়ে খেলুছন্তি যে সাঙ্গমানঙ্ক সহিত খেলা বোলা নাহি জড় অবস্থা প্রাপ্ত হয়ে আমি সে কোন সমারি এত বড় সম্পত্তি কি মু জানতে দেখা করি আসি আসে রূপ গোস্বামী যেমন জীব গোস্বামী নিকট যাইছেন সমস্ত সম্পত্তি সব ভাগ করে দেখি জীব গোস্বামী আশীর্বাদ দিয়ে ফেরিলে ফেরিয়া ভিতরে ওড়িশা আসে বৃন্দাবন বৃন্দাবন বাংলাদেশ বাংলাদেশ ওড়িশা এই ওড়িশা দিকে আসলা বেড়ে এই সত্যভামাপুরকে আসে আসে কিন্তু এই পথ ভিতরে মহাপুর যে বাণীটা উঠে তুমি স্মরণ করিব কৃষ্ণ লীলাকে স্মরণ করিব মু ভক্তর সূত্র আকারে করিবি সে কেবল কর্চা যা কহন্তি মূল শ্লোকুড়ি টিপ্পণী করছি যা আমি কুছে রক নোট ফাইনাল নোট সেসব লেখিকে লেখি আসছি মু কৃষ্ণ লীলা বৃন্দাবন এয়া শুনিলি প্রভু এয়া মতে কইছন্তি মু এমতি নাটক লেখি এটি আসি যেতবে সত্যভামাপুর মু তো যাইনি আপনার আমার ভক্তমান যাইছন্তি আমার এই কেউটি সে উত্তর ছক না উত্তর ছকর ভিতরক অছি সত্যভামাপুর সত্যভামাপুর হি পুরীকু রাস্তা সেতবে থাকা নদী মানকর পুল নদী তো সেতবে রাস্তা বুলি দিয়ে কোণার কেকি বোধ হয় রাস্তার সে রাস্তাটা আছে রূপক সময় সে রাস্তায় যাও যাও রাত্রে তাকে স্বপ্ন হল ওড়িয়া দেশে সত্য ভামা କୃଷ୍ଣଲୀଳା ଗୋଟିଏ ଗ୍ରନ୍ଥରେ ଲେଖିବା ପାଇଁ ଚାହୁଁଥିଲେ, ବ୍ରଜଲୀଳା ମଥୁରାଲୀଳା ଦ୍ୱାରକାଲୀଳା ମନା କଲା। ସତ୍ୟଭାମା, ଏଇ ଯୋଉ ସତ୍ୟଭାମାପୁର ଅଛନ୍ତି ଆଉ ସେଠି ରାତିରେ ଶୟନ କରିଛନ୍ତି, ଜଣେ ଦିବ୍ୟ ନାରୀ ପ୍ରକଟ ହେଲେ ଏବଂ ଦିବ୍ୟ ନାରୀ ପ୍ରକଟ ହେଇ କହୁଛନ୍ତି, ହେ ରୂପ ମୋ ବିଷୟରେ ତୁମେ ଯୋଉ କୃଷ୍ଣଲୀଳା ରଚନା କରିବା ପାଇଁ ଚାହୁଁଛ, ମୋର ନାଟକଟାକୁ ସେପାରେଟ ଲେଖ। ଏକା ସାଙ୍ଗରେ ବ୍ରଜଲୀଳା ସାଙ୍ଗରେ ମଲୀଳା ଲେଖିଲେ। ବହୁତ ବଡ ଶିକ୍ଷା ଅଛି ଏ ଚିନ୍ତା କରିବାରେ। ମୁଁ ତ ଭାବିଥିଲି କୃଷ୍ଣଲୀଳାକୁ ସବୁ ଗୋଟିଏ ଗ୍ରନ୍ଥ କରି ଲେଖିବି ବୋଲି, ମୋତେ କଣ ଆଦେଶ ହେଲାନି କି ଦିବ୍ୟ ନାରୀ କେସ୍ ନାହିଁ ସତ୍ୟଭାମା। ମୋର ନାଟକକୁ ବୃଥ ଭାବେ ରଚନା କର, ଏଇଟା ବିଲକ୍ଷଣ ହବ, ବିଲକ୍ଷଣ। ସେଥିପାଇଁ ଦୁଇଟି ଅତି ରସ କାବ୍ୟ କୃଷ୍ଣଙ୍କ ଲୀଳା ଉପରେ ରୂପ ସୁନ୍ଦର, ବିଦଗ୍ଧ ମାଧବ ଲଳିତ ମାଧବ, ବିଦଗ୍ଧ ମାଧବରେ ରଜଲୀଳା, ଲଳିତ ମାଧବରେ ଦ୍ୱାରକାଳୀଳା। କିନ୍ତୁ ଅନ୍ତରରେ ସନ୍ଦେହ ଆସେ ତାଙ୍କର, ମୋତେ ଆଦେଶ ହେଲା ଯେ ସତ୍ୟଭାମା ଆଦେଶ ଦେଲେ, କିନ୍ତୁ ଏଇଟା ମୁଁ କେମିତି ଜାଣିବି। ଯେମିତି ଜଣେ ସ୍ୱପ୍ନ ଦେଖିବ, ବହୁତ ବ୍ୟକ୍ତି କୁହନ୍ତି ମୋତେ ସ୍ୱପ୍ନ ହେଇଗଲା, ଭଗବାନଙ୍କର ମୁଁ ସ୍ୱପ୍ନ ଏମିତି ଗୋଟେ ପାଇଗଲି, ମୁଁ ଏ କାମଟା କରିବି, ନାଇଁ ନାଇଁ ସେଟା ସେଣ୍ଟିମେଣ୍ଟାଲ। ଗୌଡ଼ିଆ ବୈଷ୍ଣବ ଧାରାରେ କେହି କହିପାରେ ମୋର ଭକ୍ତି ହଉନି ବା ଭକ୍ତି ଭଜନ ମୁଁ କରିପାରୁନି, ସେଟା ଅଲଗା ଜିନିଷ। କିନ୍ତୁ ସିଦ୍ଧାନ୍ତ କେହି କାଟିଯାଇପାରେ, ଏଠି ଗୋଟେ ଭାବପ୍ରବଣ ଜିନିଷ ନା, କିଏ କହିଲେ ମୋତେ ଭଗବାନ ଆଦେଶ ଦେଇଦେଲେ ମୁଁ ଏ କାମଟା କରିନେବି, ନାଇଁ 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 ତୁମକୁ ଆଦେଶ ହେବା ପୂର୍ବରୁ ତୁମର ଗୁରୁଦେବଙ୍କୁ ଆଗେ ଆଦେଶ ହବ। ଯଦି ସେ ଶୁଦ୍ଧ ଗୁରୁ, ତୁମେ ଶିଷ୍ୟ, ତାଙ୍କ ଆଦେଶ ବିନା ତୁମକୁ ଡାଇରେକ୍ଟ ଆଦେଶ ହବ ନା, ତୁମକୁ କନଫର୍ମେସନ ହେବାକୁ ପଡିବ। ତୁମେ କହିପାରିବନି ମନକୁ ମନ ମର ଏମିତି ହେଇଗଲା, ମୁଁ ଏଠି ଯାଇ ଏଠି ରହିବି, ସେଠି ରହିବି, ଏହା କରିବି, ତା କରିବି, ଏସବୁ ନୁହେଁ। ଗୌଡ଼ି ବୈଷ୍ଣବ ଧାରାର ଶିକ୍ଷା ନୁହଁ। ସନ୍ଦେହ ଅନ୍ତର ଆସୁଛି ମୋତେ ସତ୍ୟଭାମା କହିଲେଣି କଣ ଅଲଗା ରଚନା କରିବା ପାଇଁ, ଯାଇ ମହାପ୍ରଭୁଙ୍କ ପାଖରେ ପହଞ୍ଚିଗଲେ କରିବେ। ମହାପ୍ରଭୁଙ୍କ ରୂପ ବହୁତ ଲୀଳା ଅଛି, ସେ ଲୀଳା ସମସ୍ତେ ଛୋଟ ଛୋଟ ଲୀଳା ପ୍ରମାଣ ଚୌଦ୍ୱ ପଢ଼ିନେବେ। କହିଲେ ରୂପ ଗୋଟିଏ ମୁଁ ତୁମକୁ ଆଦେଶ ଦେଉଛି, ତୁମର ତ ବିଲକ୍ଷଣ ସ୍ୱଭାବ, କୃଷ୍ଣଙ୍କୁ ବ୍ରଜରୁ କେବେ ବାହାର କରିବ ନା, ବ୍ରଜରୁ ତୁମେ ବାହାର କରିବ ନା। ରୂପ ଗୋସ୍ୱାମୀ ବୁଝିନେଲେ, କହିଲେ ଠିକ ଠିକ ଠିକ, ତାହେଲେ କୃଷ୍ଣଙ୍କୁ ବ୍ରଜରୁ ବାହାର କରିବା ମାନେ ବ୍ରଜଲୀଳାକୁ ସ୍ୱତନ୍ତ୍ର ରଚନା କରିବ, ଦ୍ୱାରକାଳୀଳା ସ୍ୱତନ୍ତ୍ର ରଚନା। ସମର୍ଥ ସାଧୁଙ୍କର ଇଙ୍ଗିତକୁ ସମର୍ଥ ଶିଷ୍ୟମାନେ ବୁଝିପାରିବେ, ଇଏ ବୁଝିଦେଲେ। ସେଠି ଦୁଇଟି ପୃଥକ ନାଟକ ରଚନା କଲେ, ଆଉ ଚାରି ମାସ ରହିଲେ ମହାପ୍ରଭୁଙ୍କ ନିକଟରେ। ସମସ୍ତ ଗୌଡ଼ିଆ ଭକ୍ତମାନଙ୍କ ପାଖରେ ରହିଲେ, ମହାପ୍ରଭୁ ଡାକି ଡାକି ସମସ୍ତ ଗୌଡ଼ିଆ ଭକ୍ତମାନଙ୍କୁ କହିଲେ, ମୋ ରୂପକୁ କୃପା କର, ସମସ୍ତେ କୃପା କର, କାରଣ ଏତେ ଗୁଡ ବୈଷ୍ଣବ ସମ୍ପ୍ରଦାୟର ଯାହା କହନ୍ତି ସିଦ୍ଧାନ୍ତ ରସଶାସ୍ତ୍ର ଆଉ ବିଚାରଧାରାକୁ ସବୁ ରୂପ ଗୋସ୍ୱାମୀଙ୍କ ଉପରେ ପର୍ଯ୍ୟବେସିତ ହେଇକି ଯିବ। ସେଥିପାଇଁ ସବୁ ବୈଷ୍ଣବଙ୍କ ଦ୍ୱାରା ରୂପ ଗୋସ୍ୱାମୀଙ୍କୁ କୃପା କରେଇଲେ। ଚାରି ମାସ ଯେତେବେଳେ ହେଇଗଲା, ମହାପ୍ରଭୁ ଡାକିଲେ, କହିଲେ ରୂପ ତୁ ବୃନ୍ଦାବନ ଯା, ତୁ ଯା ବୃନ୍ଦାବନ, ସ୍ୱତନ୍ତ୍ର ଜୀବନ କଦାପି ସାଧକ ନାହିଁ, ସ୍ୱତନ୍ତ୍ର ଜୀବନ ଯୋଉଟେ ଭୟଙ୍କର ଜୀବନ, ଆଉ ସ୍ୱତନ୍ତ୍ର ଜୀବନରେ କିଭଳି ଦଣ୍ଡ ବେଳେ, ଆଉ ସେଟା ଭଗବାନ ନିଜେ ଦେଖେଇଛନ୍ତି। ସ୍ୱତନ୍ତ୍ର ଜୀବନ ଯାହାର, ଯିଏ ଶ୍ରୀକୃଷ୍ଣଙ୍କୁ ମନ ଭିତରୁ ବାହାର କରିଦେଇ ସେ ସ୍ୱତନ୍ତ୍ର ଭାବିବ, ମୁଁ ଯାହା କରିବି ଏଟା ଠିକ, ତା ଜୀବନରେ ପରମାର୍ଥ ତ କଲ୍ୟାଣ ହେଇପାରିବନି, ଭୌତିକ ପଦକ୍ଷେପ ବି ତାର କଲ୍ୟାଣ ହେଇପାରିବ। ସାଧକର ଜୀବନ ସ୍ୱତନ୍ତ୍ର ଜୀବନ ନୁହେଁ, ସବୁବେଳେ ଅଧୀନ ଜୀବନ ତା, ସେ ମନ ଇଚ୍ଛା କିଛି କରିଥିଲେ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ଅବତରଣ, ଜଣେ ଆଚାର୍ଯ୍ୟ ଟୀକାରେ ଦାମବନ୍ଧ ଲୀଳାରେ ଟୀକାରେ ରଚନା କରୁଛନ୍ତି, ଭଗବାନ କାହିଁକି ବନ୍ଧନଟା ସ୍ୱୀକାର କଲେ ନା, ଭଗବାନ ବନ୍ଧନ ସ୍ୱୀକାର କରିକି ଦେଖେଇଲେ, ଦେଖ ମୋ ମାୟା ବନ୍ଧନରେ ଜଗତରେ ସମସ୍ତେ ପଡ଼ିଛନ୍ତି, ସମସ୍ତେ ମୋ ମାୟା ବନ୍ଧନରେ ପଡ଼ିଛନ୍ତି, କିନ୍ତୁ ମାୟା ବନ୍ଧନରେ ପଡ଼ିକି ସମସ୍ତେ ସ୍ୱତନ୍ତ୍ର କହୁଛନ୍ତି, ମୁଁ ସ୍ୱତନ୍ତ୍ର, କିନ୍ତୁ ମୁଁ ମାୟା ବନ୍ଧନରେ ନାହିଁ, ମୁଁ ପରମ ସ୍ୱତନ୍ତ୍ର, କିନ୍ତୁ ମୁଁ କିଭଳି ଭକ୍ତର ଅଧୀନ, କିଭଳି ପରତନ୍ତ୍ର ହେଇଗଲେ କିଭଳି ଆନନ୍ଦ ମିଳିବ, ଜୀବ କିଭଳି ଉଦ୍ଧାର ପାଇବ, ମୁଁ ନିଜେ ବନ୍ଧନ ସ୍ୱୀକାର କରି ଶିକ୍ଷା ଦେଲି। ସେଥିପାଇଁ ଯଶୋଦା ମାଙ୍କର ବନ୍ଧନକୁ ସ୍ୱୀକାର କରେ, ଦେଖ ମୁଁ ପରମ ସ୍ୱତନ୍ତ୍ର, ପୁଣି କିନ୍ତୁ ମୁଁ ବନ୍ଧନକୁ ସ୍ୱୀକାର କରୁଛି, ମୁଁ ଅଧୀନ ହେଉଛି, ଆଉ ତୁମେ ତ ମାୟାର ଅଧୀନ, ତୁମେ କିନ୍ତୁ ଅଧୀନ ହେବାକୁ ଚାହୁଁନ କାହା, କାରଣ ଜୀବନ ଏ ଯୋଉ ସ୍ୱତନ୍ତ୍ର ମନୋଭାବ ଚିହ୍ନି ପଡ଼ିଲାଣି, ଏଟା ବହୁତ ବଡ ଅମୂଲ୍ୟ ରତ୍ନ, କିନ୍ତୁ ଇଏ ହିଁ ଜୀବକୁ ପତନ କରେଇଦେବ। ସେଥିପାଇଁ ରୂପକୋଷଙ୍କର ଆଦେଶ ଦିଆଗଲା, ଦୁଇଟି ଆଦେଶ ରୂପକୋଷଙ୍କର, ତିନୋଟି ଆଦେଶ ବିଶେଷ କରି ରହିଲା, ସ୍ପେସିଫିକ ଆଦେଶ। ରୂପ ସନାତନକୁ ମିଶେଇକି ଗୋଟିଏ ଆଦେଶ ମହାପ୍ରଭୁ ଚାରିଟି ଆଦେଶ ଦେଇଥିଲେ, ପୁଣି ରୂପ ଗୋସ୍ୱାମୀ ପଠେଇଲା ବୋଲି ମହାପ୍ରଭୁ କହୁଛନ୍ତି ରୂପ ତମକୁ ଏଇ ତିନୋଟି ବିଶେଷ ସେବା କରିବାକୁ ପଡିବ। ମୋର
ବ୍ରଜେ ରଥ ଶାସ୍ତ୍ର ତୁମି କର ନିରୂପଣ, ବ୍ରଜେ ରଥ ନିରୂପଣ ତୀର୍ଥ ସବ ଲୁପ୍ତ ତାର
ପ୍ରଚାର କରିବ। আমিও দেখিতে তাহা যাব একবার। মহাপ্রভু কিন্তু তুমি ভাবনি যে তুমি একুটিয়া মুখ পঠাই দিয়েছি, মুবি যাবি সেদিন দেখি আপনি যাবি ব্রজকে বুলে দেখি আসি তুমি কোন কোন প্রচার করছ। মহাপ্রভু এটা কহিকি পঠাইলে এবং রূপ গোস্বামী ব্রজকে গেলে। ব্রজ যাই পৌঁছিলা পরে সনাতন সহ সাক্ষাৎ হয়েছি, ভক্তি রস শাস্ত্র রচনা করে দেবে, লুপ্ত তীর্থ উদ্ধার করে দেবে, কিন্তু গোটিয়ে কার্য হয়েপারে। গৌড়ীয় বৈষ্ণব সমাজের অবদান আজিকালি ব্রজর লোক মানে জানতে না, ব্রজবাসী নিকটে এটা আমার অপরাধ হয়েপারে, ব্রজবাসী লোক মানে জানতে না, তথাগত বৈষ্ণব মানে জানতে না, সে মহামায়া জানতে না। সবুঠ বড় অবদান হচ্ছে রূপ গোস্বামীকর, যেমতি চৈতন্য মহাপ্রভু যোগপীঠে প্রকট ন হইতে তাহলে নবদ্বীপর মহিমা সমগ্র বিশ্বরে কেমতি প্রচার হইতা। আর প্রভুপাদ মহারাজ তাঁর ভাবার্থে লিখিছেন বহু সুন্দর কথা চৈতন্য চরিতামৃতরে, ভাগবত পড়ি, বিশ্ব ব্রহ্মাণ্ডের সবুঠ বড় স্থান কেউটা, সে লিখিছেন সমগ্র বিশ্বরে অনন্ত ব্রহ্মাণ্ডরে সবুঠ বড় স্থান হচ্ছে ভারতবর্ষ। ভারতবর্ষ ভিতরে প্রভুপাদ বেঙ্গল দেশ, বেঙ্গল ভিতরে নবদ্বীপ ধাম, নবদ্বীপ ভিতরে যোগপীঠ মায়াপুর ধাম, এই সবু বড় উদার ধাম আর সবু বড় করুণাময় ধাম পুণ্য ধাম যোগপীঠ বৃন্দাবন, যে যোগপীঠ আছে সেটা গোবিন্দ মন্দির। আমি পড়া বেলা আমরা এটা দেখলু, কিন্তু যাই দেখিনি সে স্থান গুলি যোগপীঠ ভিতরে অনেক বহু শাস্ত্র তো পড়ছেন রূপ গোস্বামী, তাঁর মন ভিতরে গোটে সন্দেহ আসছে, যোগপীঠ তো সবুড়ে প্রচার অনেক, বৃন্দাবন যোগপীঠ কেউটা মূল স্থান কেউটা সেটা নিরূপণ করি। সেই সে বহু চিন্তন করছেন, আপনার করছেন না বুলুছেন ঘরে ঘরে, কারণ সনাতন তো মদন মোহন পাইলে না ঘর ভিতরে পাইলে না, আমি শুনেছিলে মথুরার ঘর ভিতরে পাইলে, এই ভাবলে কেউ ব্রজবাসী ঘরে মধ্যে অনেক কিয়ে গোবিন্দ ব্যাকুল হয়েকি চিন্তন করে সবুলে বুলতে, মো গুরুদেব মহাপ্রভুঙ্কর ইচ্ছা কোণ পূর্ণ করে পারি নি, বিগ্রহ সেবা কোণ করে পারি নি, কেউটি গোবিন্দ অনেক যোগপীঠ তো প্রসিদ্ধ গোবিন্দ কেউটি অনেক ব্রজবাসী
শ্রী বিগ্রহ শ্রী গোবিন্দ ব্রজেন্দ্র কুমার
যোগপীঠে স্বরী রাধা প্রণামামি নিরন্তরম, ଯୋଗପୀଠରେ ଯିଏ ରାଧାଙ୍କ ସହିତ ସର୍ବଦା ବିଦ୍ୟମାନ କରୁଛନ୍ତି, ଯାହାଙ୍କର ଅତି ଚଞ୍ଚଳ ହାବଭାବ, ସେ ଗୋବିନ୍ଦଙ୍କୁ ମୁଁ ପ୍ରଣାମ କରୁଛି। ରୂପଗୋସ୍ୱାମୀ ପଢ଼ନ୍ତି ସବୁ ଶାସ୍ତ୍ରରେ ଯୋଗପୀଠ ତ ଯୋଗପୀଠ କେଉଁଠା କେଉଁଠି ଆଉ ଗୋବିନ୍ଦ କେଉଁଠି, ମୁଁ କେମିତି ଜାଣି ଜାଣି। ଭଗବାନ ଶ୍ରୀକୃଷ୍ଣ ଯମୁନା କୂଳରେ ଧୈର୍ଯ୍ୟ ପରିହରି ପଡ଼ିଛନ୍ତି। ଭଗବାନ ଶ୍ରୀକୃଷ୍ଣ ଗୋଟେ ବାଳକରେ ଆସିକି ପହଞ୍ଚନ୍ତି, ବାଳକର ଉପରେ ଆସିକି ପହଞ୍ଚି ସ୍ୱପ୍ନ ଦେବେ, ସାକ୍ଷାତ ନେଇକି ଯିବେ। ଯୋଉ ଗୋବିନ୍ଦ ଯୋଉ ଆମେ ମନ୍ଦିର ଦେଖୁଛେ ନା, ସେ ମନ୍ଦିର ପାଖକୁ ଭଗବାନ କୃଷ୍ଣ ଗୋଟେ ବାଳକ ହେଇକି ଆସି ଧରିକି ରୂପ ଗୋସ୍ୱାମୀ ନେଇଗଲେ, ପ୍ରଚାର ଦେଖିକି ଆସିବେ। ଏଇଟା ହଉଛି ଯୋଗପୀଠ, ଭଗବାନଙ୍କର ଜାଗାଟାକୁ ଭଗବାନ ଚିହ୍ନି। ଯେତେ ଆଜି ଲୀଳାସ୍ଥାନ ପ୍ରକଟ ହେଇଛି ପ୍ରଭୁଙ୍କ ଦ୍ୱାରା ପ୍ରକଟ ହେଇଛି, ତାଙ୍କ ସ୍ଥାନ ସେ ଜାଣନ୍ତି, ସାଧାରଣ ଭାବରେ ଏଇଟା ପ୍ରକଟ କରନ୍ତି। ଏ ସାଧବଙ୍କୁ ମାଧ୍ୟମ ହବାକୁ ପଡିବ, ଗୁରୁଙ୍କର ସେବା ପାଇଁ ଅନ୍ତରେ ତାର ବ୍ୟାକୁଳତା ଆସିବ, ସେ ବ୍ୟାକୁଳତା ସମ୍ପତ୍ତିଟା ଗୁରୁଙ୍କର କୃପା ପ୍ରାପ୍ତର ଗୋଟେ ମାଧ୍ୟମ। ସେବା ବିନା କେହି କୃପା ପାଇନାହାନ୍ତି, ସେମାନଙ୍କର କଣ ଆବଶ୍ୟକ ଥିଲା, ସେମାନଙ୍କ ରୂପ ମନ୍ଦିରରେ ସିଏ, କିନ୍ତୁ ବ୍ୟାକୁଳ ଅନ୍ତରେ ଯମୁନା କୂଳରେ ପଡିକି ରହିଛନ୍ତି। ମୁଁ କଣ ପାଇବିନି ଗୋବିନ୍ଦ, କଣ ପାଇବିନି ଯୋଗପୀଠକୁ ପାଇବିନି, ବ୍ୟାକୁଳତା ଗୋଟେ ବହୁତ ବଡ ସମ୍ପର୍କ। ଆଉ ଗୁରୁଦେବଙ୍କର ସେବା କରିବା, ଗୁରୁନିଷ୍ଠ ସାଧକର ବହୁ ବଡ ଏ ବ୍ୟାକୁଳତା, ଏ ବହୁ ବଡ ହଉଛି କୃପା, ତା ଅନ୍ତରେ ଯଦି ଗୁରୁଙ୍କର ସେବା କରିବା ପାଇଁ ବ୍ୟାକୁଳତା ଆସେ, ଆଉ ଏଇ ବ୍ୟାକୁଳତା ତାକୁ ଚରମ ବସ୍ତୁ ଭଗବାନଙ୍କ କୃପା ପ୍ରାପ୍ତ ହେବା ପାଇଁ ସାହାଯ୍ୟ କରିବ। ଶ୍ରୀ ସମ୍ପ୍ରଦାୟ ଜଣେ ଆଚାର୍ଯ୍ୟ ଥିଲେ, ତାଙ୍କ ନାମ ହଉଛି ପାଦ ପଦ୍ମଜୀ। ଛୋଟ ପିଲାବେଳୁ ବହୁତ ତ୍ୟାଗୀ ପଡ଼ିଆ ଥିଲେ, ଗୁରୁକୁଳ ଆଗରୁ ତ ଗୁରୁ ଗୁରୁଦେବ ସବୁ ଗୁରୁକୁଳ କରୁଥିଲେ, ଗୁରୁକୁଳରେ ଶିକ୍ଷା ଦିଆଯାଉଥିଲା, ଶିଷ୍ୟ ଗ୍ରହଣ କରିବାକୁ ପଡ଼ିବ ତାଡ଼ନା ଦେଇ, ଲାଲନେ ବହୁତ ଦୋଷ ତାଡ଼ନେ ବହୁତ ଗୁଣ ଅଥ ପୁତ୍ର ସେ ଶିଷ୍ୟ ଲାଲୟେ ଅଥ ତାଡ଼, ଶିଷ୍ୟକୁ ଯୋଉ ଗ୍ରହଣ କରାଯିବ ତାଡ଼ନ ଦେଉ। ବଣିଆ ସୁନାକୁ ରଖୁଛି କେମିତି, ଆପଣ ଯେକୌଣସି ନେଇଗଲେ ଦେଖି କେମିତି ସେ କେମିତି ସମାନ ସୁନା ରଖିଦେବ, ଆଗେ ସ୍ପିରିଟ ପକେଇବ ନିଆଁରେ ପୋଡ଼ିବ, ତାପରେ ସେ ରେଟ୍ କରିବ। ଶିଷ୍ୟ ଗ୍ରହଣ କରାଯିବ କେମିତି, ତାଡ଼ନ ତାଡ଼ନ ନ କଲେ ଶିଷ୍ୟ, ଗୁରୁକୁଳରେ ଶିଷ୍ୟ ସବୁ ରଖାଯାଉଥିଲା, ଗୁରୁଦେବଙ୍କ ସହ ତାଡ଼ନ ଡାଇରେକ୍ଟ ଯାହାକୁ ସୁପରଭିଜନ ଡାଇରେକ୍ଟ କରୁଥିଲା, ଗୁରୁଙ୍କର କାହା ଅଧୀନ ଛଡ଼ାଯିବ, କଟା ଶାସନ। ସେତେବେଳେ ପାଦପଦ୍ମ ଯିଏ ପହଞ୍ଚିଲା, କିନ୍ତୁ ଭାରି ସିରିୟସ୍ ଷ୍ଟୁଡେଣ୍ଟ, ସେ ଗମ୍ଭୀର ଛାତ୍ର, ଗୁରୁଙ୍କର ସେବା କରନ୍ତି। ଗୁରୁଦେବ ଦିନେ ବାହାରିଲେ, ବାପା ମୁଁ ବାହାରକୁ ଯିବି, ମୋର ଟିକେ କାମ ଅଛି, ଆଉ ତୀର୍ଥ ଭ୍ରମଣରେ ଯିବି, କିନ୍ତୁ ଗଙ୍ଗା କୂଳରେ ତାଙ୍କର ମଠ ଥାଏ। ତାହେଲେ ବାହାରିଲେ ଶିଷ୍ୟମାନେ ସମସ୍ତେ କହିଲେ, ଗୁରୁଦେବ ଆପଣ ପଳେଇବେ ସିନା, ଆପଣଙ୍କ ସେବାଟା କେମିତି ହବ, ଆମେ ତ ଆପଣଙ୍କୁ ସେବା କରୁଛୁ, ଗୁରୁ ସେବାଟା ଆମେ କେମିତି କରିବୁ। ଗୁରୁଦେବ କହିଗଲେ, ତୁମେ ଗଙ୍ଗାଙ୍କୁ ସେବା କରିବ ମୋ ଗୁରୁ ବୁଦ୍ଧିରେ, ମୁଁ ଯେତେଦିନ ନ ରହିବି ତୁମେ ଗଙ୍ଗାଙ୍କର ସେବା କର, ମୋର ଯେମିତି ସେବା କରୁ ସେବେ ଗଙ୍ଗାଙ୍କର ସେବା କର। ଚାଲିଲେ ଗୁରୁଦେବ ପଳେଇ ଗଲେ, ସମସ୍ତ ଶିଷ୍ୟମାନେ ଯାଇକି ଗଙ୍ଗାରେ ସ୍ନାନ କରନ୍ତି, ଆଚମନ କରନ୍ତି, ଜଳ ନେଇକି ଆସନ୍ତି, ଜଳପାନ କରନ୍ତି, କିନ୍ତୁ ପାଦପଦ୍ମଜୀ ଯାଆନ୍ତି, ସେ ଗଙ୍ଗାରେ ସ୍ନାନ କରନ୍ତି, ଆଗରୁ ସ୍ନାନ କରୁଥିଲେ, କିନ୍ତୁ ଗୁରୁଦେବ ଯେତେବେଳେ ଏଇଟା କହିଦେଇକି ପଳେଇଗଲେ, ମୋତେ ଗଙ୍ଗାଙ୍କୁ ସେବା କରିକି ମୋର ସେବା, ଗଙ୍ଗାଙ୍କର ସେବା ହେଉଛି ମୋର ସେବା, ସେଇ ମହତ ବୁଦ୍ଧିରେ ଗଙ୍ଗାଙ୍କର ସେବା କରିବେ। ପାଦପଦ୍ମଜୀ ଚିନ୍ତା କଲେ, କଣ କରାଯିବ, ଗଙ୍ଗାରେ ପାଦ କେମିତି ଦେବି, ଗଙ୍ଗାରେ ପାଦ କେମିତି ଦେବି, ଗଙ୍ଗାରେ ପାଦ ଦେଇକି ମୁଁ ସ୍ନାନ କରିବି। ପୁଣ୍ଡରିକ ବିଦ୍ୟାନିଧି, ପୁଣ୍ଡରିକ ବିଦ୍ୟାନିଧି ଦିନବେଳେ ଗଙ୍ଗାକୁ କେବେ ଦେଖନ୍ତି। ଆଜିକାଲି ଆମର କଣ, ସାଧକ ଜୀବନରେ ଆମର ଯେହେତୁ ପ୍ରଥମରୁ ଧନ୍ୟତା ଗୋଟେ ସମ୍ପତ୍ତି ନାହିଁ, ଆମର ସଂସ୍କାର ନାହିଁ, ସଙ୍ଗ ବଳରେ ଆମେ ଗୋଟେ ଶିକ୍ଷା କରିନେ, ସେଥିପାଇଁ ମହାପ୍ରଭୁଙ୍କର ଏତେ ଦୈନ୍ୟତା, ସେ ଗରୁଡ଼ ଭ୍ରମଣରେ ଆଗକୁ ଯାଉନଥିଲେ। ରୂପସ୍ନାତଙ୍କର ଏତେ ଦୈନ୍ୟତା, ସେ ଶ୍ରୀମନ୍ଦିରରେ ଚାଲି ଯାଉନଥିଲେ ସେବକ ମାନଙ୍କୁ ଛୁଇଁ ଦିଏ ବୋଲି। ପୁଣ୍ଡରିକ ବିଦ୍ୟାନିଧି ଗଙ୍ଗାଙ୍କୁ ଏଭଳି ମହତ ଦୃଷ୍ଟିରେ ଦେଖୁଥିଲେ, କେବେ ସ୍ନାନ କରିନାହାନ୍ତି, ପାଦ ପଡ଼ି ନାହାନ୍ତି, ରାତିରେ ଯିବେ ଅପତିତ ସ୍ନାନ, ଜଳ ଆଣିକି ଆଚମନରେ ମଥାର ପଡ଼ିବେ, ଏତେ ମହତ ବୁଦ୍ଧି। ଆରେ ମୋ ଭଳିଆ ପାପୀ ଲୋକ ପାଦ ଦେବ ଗଙ୍ଗାରେ, ଗଙ୍ଗା ଭଗବାନଙ୍କର ଚରଣ ନିଃସୃତ ଜଳ, ପାଦପଦ୍ମ ପାଦପଦ୍ମ ଜୀ ମୋଟେ ସ୍ନାନ କଲେ। ଶିଷ୍ୟମାନଙ୍କ ଭିତରେ ତାଙ୍କର ଗୋଟେ ଆନ୍ଦୋଳନ ଚାଲିଛି, ଇଷ୍ଟ ଉଷି ତାଙ୍କ ଚଳେ ଗୋଟେ, ଇଏ ଗୋଟେ କଣ ନୂଆ ଆଇନ ଚାଲିଲାଣି ମୁଁ ଯିଏ ସାଧାରଣ ବନ୍ଧନ ଟିକେ କରିବା ପାଇଁ ସେ ତାର ଗୋଟେ ଅଲଗା ଇଏରେ ଚାଲିବ, ଇଏ ଯଦି ଇଏ ଗୋଟେ ଇଷ୍ଟ ଉଷି ଚଳିବ, କିନ୍ତୁ ଇଏ ଆମ ସାଙ୍ଗରେ କାହିଁକି ମିଶୁ ସେସବୁ ଗୋଟେ ଗୋଷ୍ଠୀ କରିକି ସେ ତାର ଚଳେ ବେଳେ ଗୁରୁଦେବ ଆସନ୍ତୁ ଆଙ୍କୁ ଚେକେ ଦେବା ଇଏ କଣ ଗୋଟେ ଆଇନ କାଢିଲାଣି, କଣ ଗଙ୍ଗାକୁ ମୋତେ ଯାଉନି, ସ୍ନାନ କରୁନି, ଆଚମନ କରୁନି, କିଛି କରୁନି, କଣ ଗୋଟେ ଆଇନ କାଢିଲାଣି ବେଶୀ ଭାବ ଭକ୍ତିଆ ଦେଖୁଛି ଗୁରୁଦେବ ଆସିଲେ ଗୁରୁଦେବ ମଠରେ ପହଞ୍ଚିବ ସମସ୍ତଙ୍କର ଶିଷ୍ୟ କମ୍ପ୍ଲେନ୍ ଆଜ୍ଞା ଆପଣ ଗଲା ଦିନରୁ ଇଏ ଗଙ୍ଗା ସ୍ନାନ କରୁନି, ଗଙ୍ଗା କୂଳ ରହିକି କି ଆଚମନ କରୁନି କି ଗଙ୍ଗା ଜଳ ପାଣି ଆପଣ ତାଙ୍କ ଗୁରୁ କହିଲେ କଣ ମଠର ଆଉ କିଛି ଅସୁବିଧା ନାହିଁ, ଗୋଟେ ଅସୁବିଧା ୟାର କହିଲେ ଅସୁବିଧା ଗୁରୁ ବୁଝିଦେଲେ ଯେ ଗୁରୁନିଷ୍ଠ ସାଧକ ଅନ୍ତର ବ୍ୟାକୁଳତା ଅଛି ଗୁରୁ ସେବା ପାଇଁ ବୁଝିଦେଲେ ସବୁ ଶିଷ୍ୟ ମାନେ ସେଟା କହିଲେ ଗୁରୁ ପରୀକ୍ଷା ଯଦି ଇଏ ବାସ୍ତବିକ ମୋ ପ୍ରତି ନିଷ୍ଠ ଥିବ ତାର ଆଜି ପରୀକ୍ଷା ହବ କଣ କଲେ ନା ଗୁରୁଦେବ ସ୍ନାନ କରିବାକୁ ଗଲେ ବସ୍ତ୍ରଟାକୁ ରଖିଥିଲେ ଗଙ୍ଗା କୂଳରେ କହିଲେ ଗଙ୍ଗା କୂଳରେ କହିଲେ ପାଦପଦ୍ମ ତାଙ୍କ ନା ପରେ ପଦ୍ମ ପ୍ରକଟିତ ହେଲାବେଳେ ତାଙ୍କ ନା ପାଦପଦ୍ମ କହିଲେ ବାବା ଅଲଗା ଶିଷ୍ୟ କହିଲେ ତାଙ୍କର ନାଁ କଣ କହିଲେ କହିଲେ ବାବା ମୋ ବସ୍ତ୍ରଟା ଧରିକି ଏଠିକି ଗଙ୍ଗା ଭିତରକୁ ଇଏ ବର୍ତ୍ତମାନ କଣ କରିବ ଗୋଟିଏ ପାଖରେ ଗୁରୁଙ୍କ ଗୋଟେ ଗୋଟିଏ ପକ୍ଷରେ ଗୁରୁଦେବଙ୍କର ଆଦେଶ ଅଲଗା ପକ୍ଷରେ ଗଙ୍ଗା ପ୍ରତି ମହତ୍ ବୃଦ୍ଧି କରିଦେଇଛନ୍ତି ଗୁରୁଦେବ କହିଲେ ଗୁରୁ ଗୁରୁତୁଲ୍ୟ ସେବା କଲେ ଆରେ ମୁଁ ଯାହା ଗୁରୁ ଭଳି ମାନି ତାଙ୍କର ପାଣି ଦେଇ କେମିତି ପାଣିରେ ବସି କେମିତି କିନ୍ତୁ ଗୁରୁ କହୁଛନ୍ତି ବାପା ବସ୍ତ୍ରଟା ଧରିକି ଆସିବା ପଡ଼ିବ ଆଉ ଗଙ୍ଗା କୂଳରେ ଠିଆ ହେଇ ତାଙ୍କ ଆଖରୁ ଧାର ଧାର ଦେଉଛି ଇଏ ବୋଧେ ମୋର ଗୁରୁଙ୍କ ମୋ ପ୍ରତି ଗୋଟେ ପରୀକ୍ଷା ମାନେ ଏଭଳି ଅବସ୍ଥାରେ କାହିଁକି ପକେଇଲେ ଆଉ ସମସ୍ତେ ଏମାନେ ଜଗିକି ହୋଇଛନ୍ତି କହିଲେ ଦେଖିବା ଏଥର ବାବା କଣ କରୁଛି ପରର ସାଧାରଣ ଭୋଜନର ପତନରେ ସମସ୍ତେ ଖୁସି ହୁଅନ୍ତି ସାଧାରଣ ଭୋଜନର ଜଣେ ସାଧାରଣ ଭୋଜନ କରିକି ଭଗବାନଙ୍କର ପ୍ରେରଣା ପାଇବ ଏଇଟା ଦେଖିକି କେତେ ଜଣ ଆନନ୍ଦ ହଉଛନ୍ତି ତେଣୁ ଏମାନେ ସମସ୍ତେ ଦେଖିବା ଏଥର କଣ କରୁଛି ସିଏ ଆଉ ଆକ୍ର ଧାର ଧାର ଲୋହ ହଉଛି ଗଙ୍ଗାଙ୍କୁ ଚାହୁଁଛନ୍ତି ଗୁରୁଦେବଙ୍କୁ ଚାହୁଁଛନ୍ତି ଗଙ୍ଗା ଦେବୀ ଏତେ ଖୁସି ହେଇଗଲେ ଗୋଟିଏ ଏତେ ବଡ ପଦ୍ମର କଣ ପତ୍ର ପ୍ରକଟ ହେଲା ଗୁରୁ ଆଉ ଗଙ୍ଗା କୂଳରେ ଯେ ଦଣ୍ଡାଇମାନ ହେଇଛନ୍ତି ତାଙ୍କ ଭିତରେ ଗୋଟେ ପଦ୍ମ ପ୍ରକଟ ହେଲା ପଦ୍ମପତ୍ର ପାଦପଦ୍ମ ଯେ ତାପରେ ଚାଲି 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 ଗୁରୁଦେବଙ୍କୁ ବସ୍ତ୍ର ଦେଇକି ଆସିଲେ ଗୁରୁଦେବ ଆସିଲେ ଆଉ ସବୁ ଶିଷ୍ୟମାନେ ଦେଖୁଛନ୍ତି ତୁମେ ତାର ନାଁ କମ୍ପ୍ଲେନ୍ କରିଥିଲ ଦେଖିଲ ତାର ଗୁରୁଙ୍କ ପ୍ରତି କିଭଳି ମହତ୍ତ୍ୱ ବୋଧି ଆଉ ଗଙ୍ଗା ପ୍ରତି କିଭଳି ମହତ୍ତ୍ୱ ଏଠି କହିବାର ଯାହାର ନିଷ୍ଠ ଯେମିତି ଗୁରୁନିଷ୍ଠ ସାଧକ ରୂପକୃଷ୍ଣ କାନ୍ଦୁଛନ୍ତି କେମିତି ମୁଁ ପାଇବା କେମିତି ମୁଁ ଗୋବିନ୍ଦଙ୍କୁ ପ୍ରକଟ କରିବ କାରଣ ଗୁରୁ ଗୁରୁଦେବ ଯୋଉ ଆଜ୍ଞା ଦେଇଛନ୍ତି ସେଟା ପୂରଣ ନ କଲା ପର୍ଯ୍ୟନ୍ତ ଭଗବାନଙ୍କର କରୁଣା ମିଳିବ ଗୁରୁ ମାନେ ଏଠି ସବୁବେଳେ ବୁଝିବାକୁ ପଡେ ଜଣେ ନିଷ୍କିଞ୍ଚନ ପରମହଂସ କୃଷ୍ଣ ଶକ୍ତି ପ୍ରାପ୍ତ ବୈଷ୍ଣବ ତାଙ୍କର ଆଦେଶ ଯିଏ ଏପଟ ସେପଟ କରିବେ ସେ କରୁଣାରୁ ବଞ୍ଚିତ ହେଇଯିବ ଲକ୍ଷ ଲକ୍ଷ ମାଳ ଜପ କରିବେ ତା ହବା ସେଥିପାଇଁ ତାଙ୍କୁ ସ୍ପେସିଫିକ ଇନଷ୍ଟ୍ରକ୍ସନ ପ୍ରଭୁପାଜୀ ମାନେ ବାରମ୍ବାର ବାରମ୍ବାର ଚିଠି ଲେଖନ୍ତି ଗୁରୁଦେବ କିଭଳି ଆପଣଙ୍କର ସେବା କରିବେ ସେ ଗୋଟିଏ ଆଦେଶ ଗୋଟେ ସ୍ପେସିଫିକ ଯୋଉ ଇନଷ୍ଟ୍ରକ୍ସନ ଗୁରୁଙ୍କର ଅଛି ସେଟା ମାନିବାକୁ ପଡିବ ଜୀବନ ସାରା ଆଉ ସେଥିପାଇଁ ଗଙ୍ଗା ସେ ଯେଉଁଠି ପଢୁଥିଲି ସେଠି ଏଇ କଥା ଲେଖାଯାଇଛି ନୈତିକ ବୋଧେ ନାରଦ ପୁରାଣ ଆଣିଛନ୍ତି ଲେଖିଛି ସର୍ଟରେ ଲେଖିଛନ୍ତି ନା ନାସ୍ତି ଗଙ୍ଗା ସମ ତୀର୍ଥମ ନାସ୍ତି ମାତା ସମ ଗୁରୁ ନାସ୍ତି ନାରାୟଣ ସମ ଦେବଂ ନାସ୍ତି ତତ୍ତ୍ୱ ନାସ୍ତି ତତ୍ତ୍ୱ ଗୁରୁ ପର ପରମ ତତ୍ତ୍ୱ ଯଦି କିଛି ଥାଏ ତାହେଲେ ଗୁରୁ ପରମ ତତ୍ତ୍ୱ କିଛି ନାହିଁ ଜଣେ ନିଷ୍କିଞ୍ଚନ ପରମହଂସ ବୈଷ୍ଣବ କୃଷ୍ଣ ସୁପାଦାନ୍ତି ବୈଷ୍ଣବ ତାଙ୍କର ସେବା ତାଙ୍କର ଆଦେଶ ଏଇଟା ପାଳନ କରିବାକୁ ପରମ ତତ୍ତ୍ୱ ପରମ ତତ୍ତ୍ୱ ଆଉ ନାସ୍ତି ଗଙ୍ଗା ସମ ତୀର୍ଥ ଗଙ୍ଗାଠୁ ବଡ ତୀର୍ଥ ନାହିଁ ଆଉ ମା ଠାରୁ ଏଠି ତ୍ୟାଗୀମାନେ ବୁଝିବେନି ଯେ ମା ଠାରୁ ବଡ ବହୁତ ଲୋକ ଚୈତନ୍ୟ ମହାପ୍ରଭୁଙ୍କୁ କୁହନ୍ତି ମହାପ୍ରଭୁ ବି ମାଙ୍କୁ ଦେଖିବା ପାଇଁ ଯାଇଥିଲେ ହଁ ଆମେ ବି ଘରକୁ ଯାଇଛୁ ନା ମହାପ୍ରଭୁ ମହାପ୍ରଭୁ ସ୍ୱୟଂ ଭଗବାନ। ମହାପ୍ରଭୁ ସଚିମାତାଙ୍କ ନିକଟକୁ ନ ଯାଇକି ସଚିମାତା ପ୍ରତିଦିନ ଯାହା ରନ୍ଧନ କରନ୍ତି ଭୋଜନ ଦିଅନ୍ତି, ନିମା ଯାଇକି ଭୋଜନ କରିକି ଆସନ୍ତି। ମହାପ୍ରଭୁ ଦାମୋଦର ପଣ୍ଡିତ ହାତରେ କହିଲେ, ମା'ଙ୍କୁ କହିଦେବ ଦୁଃଖ କରିବେନି, ମା ଯେଉଁ ଯେଉଁ ଦ୍ରବ୍ୟ କରିକି ଚିନ୍ତା କରୁଛି ନିମା ଥିଲା ଆଜି କେତେ ଆନନ୍ଦ ହେଇଥାନ୍ତା, ମୁଁ ତ ଭୋଜନ କରିକି ଆସୁଛି। ମହାପ୍ରଭୁ ତିନି ଜାଗାରେ ସବୁବେଳେ ରୁହନ୍ତି, ସଚିର ଅଙ୍ଗନେ ନିତ୍ୟାନନ୍ଦ ନର୍ତ୍ତନେ ଶିବା ସଂକ୍ରାନ୍ତ, ତିନି ଜାଗାରେ ସବୁବେଳେ ମହାପ୍ରଭୁ ଅଛନ୍ତି। ମହାପ୍ରଭୁ ନବଦୀପ ଫେରିବାର ଗୃହକୁ ଯାଇନାହାନ୍ତି, ସଚିମାତାଙ୍କୁ ଦେଖା ଦେବାର ବହୁତ କାରଣ ଅଛି। ତ୍ୟାଗୀ କେବେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ନା, ଶିକ୍ଷା ଆମେ ଦେଖିଛୁ। ଗୁରୁଦେବ ଥିଲା ଜଣେ ଭକ୍ତଙ୍କର ମା ବହୁତ ଅସୁସ୍ଥ ହେଇଗଲେ, ତାଙ୍କ ଘରୁ ଆସିଲା ତ ଫୋନ ନଥିଲା, ଖବର ଆସିଲା ତୋ ମା ମରିଯିବ, ତୁ ଚାଲ ଚାଲି ଦେଖା କରିକି ଆସିବୁ। ସେତେବେଳେ ଦେଖି ସ୍ୱାଧୀନ ନାହାନ୍ତି, ମନ ଚାକିରି କୁଆଡ଼େ ପଳେଇଯିବ, ଗୁରୁଦେବ ଦେଖା କରିବେ। ଗୁରୁଦେବ ମୋ ମା ଅସୁବିଧା ହେଇଛି ଦେଖା କରିବା ପାଇଁ, ନିକଲୁ ନା। ଗୁରୁଦେବ କହିଲେ, କିନ୍ତୁ ତୋ ମାଙ୍କୁ ଦେଖା କରିବା ଯାଇ ତୋ ମାଙ୍କୁ ଭଲ କରିଦେବୁ, ତୋର ଶକ୍ତି ଅଛି ଆଉ କାଇଁ ଦେଖା କରିବା। ଆରେ ତୁ ଏଠି ଭଜନ କଲେ ବର ତୋ ମାର କଲ୍ୟାଣ, ତୁ ଗୃହସ୍ଥ ବ୍ରହ୍ମଚାରୀ ହେଇଛୁ, ଗୁରୁଙ୍କର ଆଜ୍ଞାଟା ପଡ଼ବା। ଏ ମାତା ସମାଜ ଗୁରୁ କୁହାଯାଇଛି, ତ୍ୟାଗୀ ମାନେ ବୁଝିବା ଦରକାର। ଆଉ ନାସ୍ତି ବିଷ୍ଣୁ ସମମ ଦୈବ, ନାରାୟଣ ବା ବିଷ୍ଣୁ ସମମ ଦୈବ, ବିଷ୍ଣୁ ବା ନାରାୟଣ କହିଲେ ଦେବତା ହୋଇ ନା, ନାସ୍ତି ତତ୍ତ୍ୱମ ଗୁରୁ ପରମ। ସେଇ ପ୍ରସଙ୍ଗରେ ଏଇଟା ରଚନା କରାଯାଇଛି। ତେଣୁ ଗୁରୁ ଆଜ୍ଞାଟା ସବୁବେଳେ ପଡ଼ବା। ମହାପ୍ରଭୁଟା ଥିରୁଟି କାହିଁ କହୁନାହାନ୍ତି, ସେଥିପାଇଁ ଗୁରୁଦେବ କୁହନ୍ତି କୃଷ୍ଣ ହଉଛନ୍ତି କଣ ଥିରୋଟିକାଲ ସ୍ପିକର, ମହାପ୍ରଭୁ ହେଉଛନ୍ତି ପ୍ରାକ୍ଟିକାଲ ଟିଚର, ସେ ପ୍ରାକ୍ଟିକାଲ ଟିଚର ଶିଖେଇଛନ୍ତି, ସିଏ ଗୁରୁଙ୍କ ରାଜସ୍କୁ ମାନିଛନ୍ତି। ସେଇଟା ଶୁଣୁଛି କେତେବେଳେ କେସ୍ଟା ହେଇଛି ଚୈତନ୍ୟ ଚରିତାମୃତ, ଯେତେବେଳେ ମାଧବେନ୍ଦ୍ର ପୁରୀ ସ୍ୱରକ୍ଷା କରିବା ପାଇଁ ଯାଉଛନ୍ତି ସେତେବେଳେ ପଠେଇଛନ୍ତି ଦୁଇ ଜଣ, କାଶୀଶ୍ୱର ପଣ୍ଡିତଙ୍କୁ ଆଉ ଗୋବିନ୍ଦଙ୍କୁ, କହିଲେ ଗୋବିନ୍ଦ କାଶୀଶ୍ୱର ତୁମେ ଦୁଇ ଜଣ ଯାଅ, ଶ୍ରୀକୃଷ୍ଣ ଚୈତନ୍ୟଙ୍କର ସେବା କରିବ। ଭୁଲ କହିଲି, ଈଶ୍ୱର ସ୍ୱରୀ ମାଧବେନ୍ଦ୍ର ପୁରୀ ନାହିଁ, ଈଶ୍ୱର ସ୍ୱରୀ। ତାହେଲେ କାଶୀଶ୍ୱର ଗୋବିନ୍ଦ ମହାପ୍ରଭୁଙ୍କର କଣ ହେଲେ, ଗୁରୁ ଭାଇ ହେଲେ ଜଣେ, ଗୁରୁ ଭାଇ ଗୁରୁ ଭାଇ କେମିତି ସେବା କରିବେ। କାଶୀଶ୍ୱର କଣ କହିଲେ, ଏମିତି କାଶୀଶ୍ୱର ସେବକ ଥିଲେ ସେ ମହାପ୍ରଭୁଙ୍କୁ ଛାଡ଼ିକି କୁଆଡେ ଯାଇନାହାନ୍ତି, ଏ ଈଶ୍ୱରପୁରୀଙ୍କୁ ଛାଡ଼ିକି କୌଣସି ତୀର୍ଥ ଦେଖିନାହାନ୍ତି, କୌଣସି ତୀର୍ଥ ଦେଖିନାହାନ୍ତି। ତେଣୁ ଈଶ୍ୱରପୁରୀ ଅପ୍ରାପଣ ହେଲେ କହିଲେ ତୁମେ ଶ୍ରୀକୃଷ୍ଣ ଚୈତନ୍ୟଙ୍କ ସେବା କରିବ। କାଶୀଶ୍ୱରଙ୍କ ମନରେ ଟିକେ ଜାଗ୍ରତ ହେଲା, ମହାପ୍ରଭୁ ତ ବୃନ୍ଦାବନ ଯାଇଛି, ମୁଁ ଟିକେ ଯାଇ ତୀର୍ଥ ଭ୍ରମଣ କରିକି ଆସିଛି। କିନ୍ତୁ ଗୋବିନ୍ଦ କହିଲେ, ନା ମୁଁ ସିଧା ଯାଇ ମହାପ୍ରଭୁ ପାଖ, ନୀଳାଚଳରେ ମହାପ୍ରଭୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଘରେ ବସିଛନ୍ତି, ଆସିକି ପହଞ୍ଚିଗଲେ କିଏ ଗୋବିନ୍ଦ। ଗୋବିନ୍ଦ କହିଲେ, ପ୍ରଭୁ ମୁଁ ହଉଛି ଈଶ୍ୱରପୁରୀଙ୍କର ଶିଷ୍ୟ, ଆପଣଙ୍କର ଗୁରୁ ଭାଇ, କିନ୍ତୁ ମୋତେ ଗୁରୁଦେବଙ୍କର ଆଦେଶ ଅଛି ଆପଣଙ୍କର ସେବା କରିବା ପାଇଁ। ମହାପ୍ରଭୁ ଗୋଟେ ଅଲଗାରେ କହିଲେ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବସିଛନ୍ତି, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଭକ୍ତ ହେଇସାରିଲେ, ମହାନ ବିଦ୍ୱାନ ବେଦଶାସ୍ତ୍ର ସବୁ ଜାଣିଛନ୍ତି, କହିଲେ ସାର୍ବଭୌମ ମୁଁ କଣ କରି ବଡ ଅଲଗାରେ ପଡ଼ିବ। ଗୋଟିଏ ପକ୍ଷରେ ଗୁରୁଙ୍କର ଆଦେଶ, ଅନ୍ୟ ପକ୍ଷ ସହିତ ମୋର ଗୁରୁ ଭାଇ, ମୁଁ କଣ କରିବି।
ଭଟ୍ଟାଚାର୍ଯ୍ୟ ପ୍ରଭୁ କହେ ଭଟ୍ଟାଚାର୍ଯ୍ୟ କର ବିଚାର,
ବୃହସ୍ପତିଙ୍କର ଅବତାର ମୋତେ ଟିକେ ବୁଦ୍ଧି ଦିଅ। ମହାପ୍ରଭୁ ସାଧକ ଭକ୍ତ ମାନଙ୍କୁ ଏଇ ଶିକ୍ଷାଟା ଦଉଛ ନା କଣ? ଗୁରୁ ଆଜ୍ଞା କେତେ ବଳବାନ, ରୂପ ଗୋସ୍ୱାମୀ ଯେଭଳି କାର୍ଯ୍ୟ ଅଛନ୍ତି କେମିତି ମୁଁ ଗୋବିନ୍ଦକୁ ପ୍ରକଟ କରିବି, ମହାପ୍ରଭୁ ସେମିତି ବ୍ୟକ୍ତି ଗୁରୁଙ୍କ ଆଜ୍ଞା ପାଇଁ ଗୋଟେ ଅଡୁଆ ପରିସ୍ଥିତିରେ ପଡିଗଲେ ନା କାହିଁକି? ଗୁରୁ ଭାଇ ଗୁରୁ ଭାଇର ସେବା କରିପାରିବ, କିନ୍ତୁ ଗୁରୁଙ୍କର ଯିଏ କିଙ୍କର ଗୁରୁଙ୍କର ସେବକ ତା ନିକଟରୁ ଜଣେ ଗୁରୁ ଭାଇ ସେବା ନବା, କାହିଁକି ନା ସେ ଗୁରୁଙ୍କର ସେବା କରିଛି ନା ମହତ୍ତଙ୍କର ସେବା କରିଛି, ଜଣେ ନିଷ୍କିଞ୍ଚନ ବୈଷ୍ଣବଙ୍କର ସେବା କରିଛି, ସେ ତାଙ୍କର କରୁଣା ପାଇଛି, ସେ ଗୁରୁ ତୁଲ୍ୟ। ମହାପ୍ରଭୁ କହୁଛନ୍ତି ଦେଖ ଗୁରୁର କିଙ୍କର ସିଏ ଗୁରୁର କିଙ୍କର ହେ ମାନ୍ୟ ସେ ଆମା, ମୋ ଗୁରୁ ଭାଇ ହେଲେ ବି ମୋ ଗୁରୁଦେବଙ୍କୁ ସେ ସେବକ ନା ସେ ମୋ ମାନ୍ୟ ମୋର ପୂଜ୍ୟ, ଏ ଗୋବିନ୍ଦ ସେଠି ହାତ ଯୋଡ଼ି ବସିଛନ୍ତି। ତାହାତେ ଆପନା ସେବା କରିତେ ନା ଯୁଜା, ଏଟା ଯୋଗ୍ୟ ନୁହେଁ ଯୁଜା, ତାଦ୍ୱାରା ମୁଁ ଗୁରୁଙ୍କର ଯିଏ ସେବା କରୁଛି ମୋର ସେବା କରିବି, କିନ୍ତୁ ମୁଁ ଅଡୁଆରେ ପଡିଛି କଣ ନା ଗୁରୁ ଆଜ୍ଞା ଦିଆଛି ଆମେ କି କରିବୁ, ଏଟା ବିଧି ନୁହେଁ। କିନ୍ତୁ ଗୁରୁ ଭଳି କହିଛନ୍ତି କାହାକୁ, ଈଶ୍ୱର ପରି କହିଛନ୍ତି ଗୋବିନ୍ଦକୁ, ତୁ ଶ୍ରୀକୃଷ୍ଣ ଯେତେବେଳେ ସେବା କରିବି ମୁଁ କଣ କରିବି, ମୁଁ ଗୁରୁଙ୍କ ଆଜ୍ଞା ମାନିବି ନା ଏ ବିଧିଟାକୁ ମାନିବି? ସର୍ବଣ ଭଟ୍ଟାଚାର୍ଯ୍ୟ ଯେତେ ବିଦ୍ୱାନ ସାଙ୍ଗେ ସାଙ୍ଗେ କହିଦେବେ
ଭଟ କହେ ଗୁରୁ ଆଜ୍ଞା ସଦା
ନିର୍ବିଚାର ଗୁରୁ ଆଜ୍ଞା ମହାକାର୍ଯ୍ୟ ମହାତ୍ମନ ଶ୍ରେୟ ଏବଂ ଭବତଶ୍ଚ ମମଶୈବ ବିଶେଷତଃ। ରାମଚନ୍ଦ୍ର ମହାପ୍ରଭୁ ଭରତ କହୁଛନ୍ତି ଗୁରୁଙ୍କର ଆଜ୍ଞାକୁ ବିଚାର ଦେବା, କାରଣ ଆମେ ଜଡ ଜୀବ ଆମର ଚାରିଟା ଡିଫେକ୍ଟ ଅଛି, ଜଣେ ମୁକ୍ତାତ୍ମା ଯିଏ ଭଗବାନଙ୍କର ଶକ୍ତି ଦ୍ୱାରା ପରିଚାଳିତ ହେଉଛନ୍ତି, ଯାହାଙ୍କର ଇନ୍ଦ୍ରିୟ ବୃତ୍ତି ଚିତ୍ତ ବୃତ୍ତି ସବୁ ସବୁକିଛି ପ୍ରଭୁଙ୍କ ଦ୍ୱାରା ପରିଚାଳିତ ହେଉଛି, ତାଙ୍କର ଆଜ୍ଞାରେ ବିଚାର ତାଙ୍କର ଆଦେଶରେ କିଛି ବିଚାର ଯୋଡ଼ାଯିବ ନା, ସେ ସାଙ୍ଗେ ସାଙ୍ଗେ ଶ୍ଳୋକକୁ କଟ କଲେ, ବେଦାନ୍ତ ବିଧି ନା ନା ବେଦାନ୍ତ ବେଦାନ୍ତି ନା ସର୍ବେ ଭଟ୍ଟାଚାର୍ଯ୍ୟ ବୋଲେ ଗୁରୁ ଆଜ୍ଞା ସବୁବେଳେ ବଳବା, ଗୁରୁ କହିଛନ୍ତି ମାନେ ଆପଣ ଗୁରୁଙ୍କର ସେବକ ହେଲେ ତାକୁ ସେବକ ରଖିବାକୁ ପଡିବ। କାଳେ ମହାପ୍ରଭୁ କହିବେ କିଛି ପ୍ରମାଣ ଦିଅ, ତୁମେ ବେଦ ପଢିଛ ତେଣୁ ମୁଁ ପ୍ରମାଣ ଦଉଛି, ସାଙ୍ଗେ ସାଙ୍ଗେ ରାମାୟଣରୁ ପ୍ରମାଣ ଦେଲେ, ଏଟା ରାମାୟଣ ଅଯୋଧ୍ୟାକାଣ୍ଡର ଏ ପ୍ରମାଣ କହିଲେ। ନିର୍ବିଚାର ଗୁରୁ ଆଜ୍ଞା ମହାକାର୍ଯ୍ୟ ମହାତ୍ମା, ଇଏ ମହାତ୍ମାନଙ୍କର ସ୍ୱଭାବ, ନିର୍ବିଚାରରେ ଗୁରୁଦେବଙ୍କର ଆଦେଶକୁ ପାଳନ କରିବାକୁ ପଡିବ। ଭରତ ତୁମେ ଯା, ଆଉ ଶ୍ରେୟ ଏଥିରେ ତୁମର ଶ୍ରେୟ ମମ ଶ୍ରେୟ ମୋର ବି ଶ୍ରେୟ, ତୁମେ ଯା ନିର୍ବିଚାର। ଏ କଥା ଏ ପ୍ରସଙ୍ଗରେ ଆସିଲା ଯେ ରୂପ ଗୋସ୍ୱାମୀ ଗୋବିନ୍ଦଙ୍କର ପ୍ରକଟ ପାଇଁ ବ୍ୟାକୁଳ ଅନ୍ତରେ ବୁଲୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ଛୋଟ ବାଳକ ରୂପରେ ନେଇକି ତାଙ୍କୁ ଦେଖେଇଲେ ଯୋଗପୀଠାରେ। ଆମେ ଆପଣମାନେ ସମସ୍ତେ ଗୋବିନ୍ଦ ମନ୍ଦିରକୁ ଯାଇଥିଲେ, ସେ ଗୋବିନ୍ଦ ମନ୍ଦିରର ପ୍ରକୃତ ଶାସ୍ତ୍ର ନାମ ଏ ଯୋଉ ପୟର ଗୁଡିକ ପଢାଉଛନ୍ତି ପୂର୍ବରେ ସେଟା ଭକ୍ତି ରତ୍ନାକରରେ ଥିଲେ, ଏ ଚୈତନ୍ୟ ଚୈତନ୍ୟରେ ସେ ଜାଗାର ନାମ ହେଉଛି ଗୁମା ଟିଲା। ଆପଣ ଗୋବିନ୍ଦ ମନ୍ଦିର ଦେଖ ଟିଲା ମାନେ ପର୍ବତା, ସେ ଜାଗାର ନାମ ହେଉଛି ଗୁମା ଟିଲା। ପ୍ରଭୁ ଯମୁନା କୂଳରେ ପ୍ରକଟ ହେଲେ ଛୋଟ ବାଳକ ରୂପରେ, ରୂପ ଗୋସ୍ୱାମୀ ନିରାଶ ନିରାଶ ହେଇକି ବସିଛନ୍ତି ନା ହାତକୁ ଧରି ନେଲେ, କହିଲେ ଆସ ମୁଁ ଦେଖେଇ ଦେଉଛି ଗୋବିନ୍ଦଙ୍କର ଯୋଗପୀଠ କେଉଁ, ସେ ଗୁମା ଟିଲାକୁ ନେଇକି ଗଲେ। କିନ୍ତୁ ଗୁମା ଟିଲାକୁ ନେଇଗଲା ପରେ କହିଲେ ଦେଖ ଏଇ ଗୁମା ଟିଲାର ଏଇଠି ଗୋବିନ୍ଦଙ୍କର ପ୍ରକଟ ସ୍ଥାନ, କୃଷ୍ଣ ସେଠି ଚାଲା, ସେ ନିଜେ ଗୋବିନ୍ଦ କହିଲେ ଏଇଠି ତାଙ୍କର ପ୍ରକଟ ସ୍ଥାନ, ଏଇଟା ହେଉଛି ଯୋଗପୀଠ, ଏଇଠି ତୁମେ ଖନନ କର ଏଠି ମିଳିବ, ଏତିକି କହିକି ଅନ୍ତର୍ଧ୍ୟାନ ହେଲେ ଅନ୍ତର୍ଧ୍ୟାନ ହେଇଗଲେ ରୂପ ଗୋସ୍ୱାମୀ ସାଙ୍ଗେ ସାଙ୍ଗେ ବ୍ରଜବାସୀ ମାନଙ୍କୁ ଧରିଲେ, କହିଲେ ଆସ ଏଠି ଗୋବିନ୍ଦ ଅଛନ୍ତି, ଏଇଟା ଯୋଗପୀଠ, ଏଇଟା ସେତେବେଳେ ଟିଲା ଥାଏ ବହୁତ ବଡ ପାହାଡ, ତ ଖୋଳା ଗଲା କିନ୍ତୁ ପିଲାଟା ଖୋଳିବେ କେଉଁଠି ଖୋଳିବେ ଏଇଠି ଅଛନ୍ତି ମାନେ କୃଷ୍ଣ ଦୂରରୁ ଆଙ୍ଗଲ ଦେଖେଇଦେଲେ ସ୍ପେସିଫିକ ପ୍ଲେସଟା କହିଲେ କହିଲେ ନା ଯେ ଏଇ ଜାଗାରେ ଅଛନ୍ତି ଆଉ ଏତେ ବଡ ପାହାଡ କେମିତି ଖୋଳିବେ ପାହାଡ ଖୋଳା ଚାଲିଲା କିନ୍ତୁ ଗୋବିନ୍ଦ ମିଳୁନାହାନ୍ତି ସେତେବେଳେ ରୂପ ଗୋସ୍ୱାମୀ ବସି କାନ୍ଦୁଛନ୍ତି ସେ ସେମାନେ ବଳରାମ ସ୍ୱପ୍ନ କଲେ ଇଏ ଭକ୍ତରତା ଭକ୍ତି ରତ୍ନାକର କଥା
ଯତ୍ନେ ଯୋଗ ପୀଠ ଭୂମି ଖମନେର କାଳେ
ବହୁତ ବଡ ଜାଗା ତା ଭିତରେ ମଧ୍ୟସ୍ଥଳରେ ଅଛନ୍ତି ମଧ୍ୟସ୍ଥଳରେ ଖୋଳାଯାଇଛି ଗୋବିନ୍ଦଙ୍କର ଏଇ ସୁନ୍ଦର ବିଗ୍ରହ ଯୋଉ ଆଜି ଅଛନ୍ତି ଜୟପୁରରେ ରୂପ ଗୋସ୍ୱାମୀ ସାଙ୍ଗେ ସାଙ୍ଗେ ଏଇ ସଫଳ ବାର୍ତ୍ତାକୁ ମହାପ୍ରଭୁଙ୍କ ନିକଟକୁ ପ୍ରେରଣ କରୁଛନ୍ତି ମହାପ୍ରଭୁ ଶୁଣିଦେଲେ ଅନ୍ତର ତାଙ୍କର ଦ୍ରବୀଭୂତ ହେଇଗଲା କାରଣ ଏହା ପୂର୍ବରୁ ସନାତନ ମଦନ ଗୋପାଳକୁ ପ୍ରାପ୍ତ ହେଇଛନ୍ତି ଆଉ ପ୍ରତାପ ରୁଦ୍ରଙ୍କର ପୁତ୍ର ଯିଏ ପୁରୁଷୋତ୍ତମ ଦେ ସେ ଦୁଇ ଠାକୁରଙ୍କୁ ରାଧାରାଣୀ ଆଉ ଲଳିତାଙ୍କୁ ପଠେଇ ଦେଲେ କାହା ପାଖକୁ ଆଜି କରୋଲିରେ ମୁଁ ଯାଇ ଆମର ଭକ୍ତମାନେ ଯାଇଛନ୍ତି ଦେଖିଛନ୍ତି କରୋଲି କରୋଲିରେ ଯୋଉ ରାଧାରାଣୀ ଅଛନ୍ତି ଲଳିତା ଅଛନ୍ତି ଆମର ରାଜା ପୁରୁଷୋତ୍ତମ ପ୍ରତାପ ରୁଦ୍ରଙ୍କ ଦେବଙ୍କର ପୁତ୍ର ହେଉଛନ୍ତି ପୁରୁଷୋତ୍ତମ ଦେବ ଏ ଭକ୍ତରତ୍ନାକରରେ ବିଶେଷ ଭାବରେ ସବୁ ବ୍ୟାଖ୍ୟା ହେଇଛନ୍ତି ଆଉ ପଠେଇଛନ୍ତି କିନ୍ତୁ ପଠେଇ ଦେଲା ପରେ କିଏ ଲଳିତା କିଏ ରାଧା କିଏ ଚିହ୍ନିପାରୁ ତେଣୁ ତାଙ୍କ ଭିତରେ ସେତେବେଳେ ତ ଟେଲିଫୋନ ଫେଲିଫୋନ ବ୍ୟବସ୍ଥା ନଥିଲା ଆଉ ରାଜା ତ ଆଦେଶ ଦେଇ କରିଦେଇଛନ୍ତି ଆଉ ଲଳିତା ରୂପ ରାଧାଙ୍କର ତ ସମାନ କାରିଗର ତ ତିଆରି କରିଦେଇଛି କିନ୍ତୁ ନିଜେ ମଦନ ମୋହନ କହୁଛନ୍ତି ସେବକଙ୍କୁ ଦେଖ ତୁମେ ଚିନ୍ତା କରନି ସନାତନ କହିଲେ ତୁମେ ଚିନ୍ତା କରନି ଯିଏ ବଡ ଅଛନ୍ତି ସେ ଲଳିତା ଯିଏ ସାନ ଅଛନ୍ତି ସିଏ ହେଉଛନ୍ତି ରାଧା କାରଣ ଲଳିତା ବୟସରେ ଟିକେ ବଡ କେତେ ଦିନ ସାତ ଦିନ ନା କେତେ ଦିନ ବଡ ଚାରି ଦିନ ନା ସାତ ଦିନ ଏମିତି ବଡ ବିଶାଖା ସାନ ଅଳ୍ପ ତୁମେ ଗୋଟିଏ ସପ୍ତାହ ଭିତରେ ଆଉ ତୁମେ ଲଳିତାଙ୍କୁ ଦକ୍ଷିଣ ପାର୍ଶ୍ୱ ରଖ ରାଧାଙ୍କୁ ବାମ ପାର୍ଶ୍ୱ ରଖ କରଲେ ଅଛନ୍ତି କି ଏମିତି ଥିବେ ଦୁଇ ଦୁଇ ରହିବେ ଅଛନ୍ତି କିନ୍ତୁ ମହାପ୍ରଭୁ ଖବର ପାଇଗଲେ କହିଲେ ଆରେ ମୋ ରୂପ ତ ଏତେ ସେବା କରିବ କି ଏକାକି ଶାସ୍ତ୍ର ରଚନା କରିବ ବିଘ୍ନ ସେବା କେମିତି କରିବ ସାଙ୍ଗେ ସାଙ୍ଗେ ପଠାଉଛନ୍ତି କାହାକୁ ନା କାଶୀଶ୍ୱର ଏଣେ ଗୋବିନ୍ଦ ଦାସିକି ସେବା କରୁଛନ୍ତି କାଶୀଶ୍ୱର ଏଣେ ତୀର୍ଥ ଭ୍ରମଣ କରିଆସି ମହାପ୍ରଭୁ ନିକଟରେ ପହଞ୍ଚିଲେ ମହାପ୍ରଭୁଙ୍କ ସେବା କରୁଛନ୍ତି କିନ୍ତୁ ଉପଗୋସ୍ୱାମୀଙ୍କର ଗୋବିନ୍ଦ ପ୍ରକଟ ହେଲେ ମହାପ୍ରଭୁ କହିଲେ କାଶୀଶ୍ୱର ଗୁରୁ ଭାଇ ନିଜେ ତୁମେ ଯା ଗୋବିନ୍ଦଙ୍କୁ ସାହାଯ୍ୟ କର ସେବା ପ୍ରାଣପ୍ରିୟ ଗୋବିନ୍ଦ ଯିଏ ଯୋଗେଶ ଯୋଗପୀଠର ଈଶ୍ୱର ତୁମେ ତାଙ୍କୁ ସାହାଯ୍ୟ କର ଇଏ କହିଲେ ମୁଁ ଯିବି କାଶୀଶ୍ୱର କହିଲେ ଆପଣ ତ ସ୍ୱୟଂ ଗୋବିନ୍ଦ ଆପଣଙ୍କ ସେବା ଛାଡ଼ିକି ଗୁରୁଙ୍କର ଆଦେଶଟା ମୁଁ ମୋତେ ହେଇଛି ଆପଣଙ୍କ ସେବା କରିବା ପାଇଁ ମୁଁ କେମିତି ଛାଡ଼ିକି ଯିବି ମୁଁ ଆପଣଙ୍କୁ ଛାଡ଼ିକି ବଞ୍ଚିପାରିବି ମହାପ୍ରଭୁ କହିଲେ ଏତେ ଆଦର ମହାପ୍ରଭୁଙ୍କ ରୂପ ଗୋସ୍ୱାମୀଙ୍କ ପ୍ରତି ବଡ଼ ଅସୁବିଧା ଆମ ରୂପ ଏକା କେମିତି ସେବା କରିବା ସେବାର ସଙ୍ଗୀ ଦରକାର ପରିପାଟି ଦରକାର ସାଙ୍ଗେ ସାଙ୍ଗେ କାଶୀଶ୍ୱର କହିଲେ କାଶୀଶ୍ୱର ତୁମେ ଯାଅ କହିଲେ ପ୍ରଭୁ ଆପଣଙ୍କ ବିନା ମୋର ପ୍ରାଣ ଚାଲିଯିବ ମହାପ୍ରଭୁ ସେଠି ଚିନ୍ତା କଲା କଣ କରାଯିବ ସାଙ୍ଗେ ସାଙ୍ଗେ ମହାପ୍ରଭୁ ନିଜ ଶରୀରରୁ ଏକ ବିଗ୍ରହ ପ୍ରକଟ କରିବେ ସେ ବିଗ୍ରହଙ୍କର ନାମ ଗୁରୁଦେବଙ୍କର ନାମ ଗୌର ଗୋବିନ୍ଦ ବିଗ୍ରହ ପ୍ରକଟ କରିବ ସାଙ୍ଗେ ସାଙ୍ଗେ ମହାପ୍ରଭୁ ନିଜ ଦେହରୁ ପ୍ରକଟ କରିଛନ୍ତି ମୋର ସ୍ୱର୍ଗଜ୍ଞାନର ଦୁଇଟି ବିଗ୍ରହ ପଢିକି ଜାଣିଲେ ଆଉ କେତେ ବିଗ୍ରହ ଥିବେ ଆମର ଗୋରୁଦାସ ପଣ୍ଡିତଙ୍କର ବିଗ୍ରହ କାଲନା କାଲନାରେ ଯୋଉ ଗୌରୁନିତା ଅଛନ୍ତି ବଡ ବଡ ଗୌରୁନିତା ପରଦା ପଡୁଛି ସେବେଳେ ବାଙ୍କ ବିହାରେ ବଡ ବଡ ବିଶାଳ ବିଶାଳ ଚକ୍ଷୁ ପୁରା ସୁନ୍ଦର ବିଗ୍ରହ ଆଉ ସେଠି ମହାପ୍ରଭୁଙ୍କ ରଚିତ ଗୀତା ଅଛି ବୋଲି କୁହାଯାଏ ତାଳପତ୍ରୀ ଆଉ ଗୁରୁଦେବ ସେଠି ଯାଇଥିଲେ କ୍ଲାସ ଦେଇଥିଲେ ଆମେ ଯାଇଥିଲୁ ସେତେବେଳେ ଗୌର୍ନିତା ସେଠି ଅଛନ୍ତି ସବୁବେଳେ ପର୍ଦା ପଡ଼ା ସେ ମହାପ୍ରଭୁଙ୍କ ହୃଦୟରୁ ବାହାର କରେ ଆଉ ହୃଦୟ ଜଗନ୍ନାଥଙ୍କର ହୃଦୟ ମହାପ୍ରଭୁ ସେଠି ପ୍ରକଟ ହେଇଥିଲେ ଆଉ ମହାପ୍ରଭୁ ନିଜ ହୃଦୟରୁ ପ୍ରକଟ କରିକି ଦେଲେ ଏଇ ଗୌର ଗୋବିନ୍ଦ ବିଗ୍ରହଙ୍କୁ କାଶୀ ସ୍ୱରୂପ କାଶୀ ସ୍ୱରୂପ ଯଦି ମୋର ପ୍ରୀତି ଚାହୁଁଚ ମୋତେ ଚାହୁଁଚ ତାହେଲେ ମୋର ବିଗ୍ରହକୁ ନିଅ କାଶୀ ସ୍ୱରୂପ କହିଲେ ଆପଣ ତ ଯୋଗେଶ୍ୱର ଆପଣ ବିଗ୍ରହ ଦେଇକି ମୋତେ ଭଣ୍ଡିବା ପାଇଁ ଚାହୁଁଛନ୍ତି ମୁଁ ଆପଣଙ୍କ ସାଙ୍ଗରେ ଯେଭଳି ସେବା କରିପାରୁଛି ଆପଣଙ୍କ ସାଙ୍ଗରେ କଥା କହିପାରୁଛି ଆପଣଙ୍କୁ ଭୋଜନ ଦେଇପାରୁଛି ଆପଣଙ୍କ ପଦ ସମ୍ଭାରଣ କରିପାରୁଛି ଏଟା ମୁଁ କରିପାରିବି ମହାପ୍ରଭୁ କରିପାରିପାରିବି ମହାପ୍ରଭୁ ସାଙ୍ଗେ ସାଙ୍ଗେ କହିଲେ ତୋ ରୋଷେଇ କର ରୋଷେଇ ହେଲା ମହାପ୍ରଭୁ ବିଗ୍ରହ ସାଙ୍ଗରେ ବସିକି ଭୋଜନ ସେ ବିଗ୍ରହ ବି ଖାଇଲେ ମହାପ୍ରଭୁ ଖାଇଲେ ମହାପ୍ରଭୁ ପଚାରିଲେ କାଶୀ ସ୍ୱରୂପ କାହାକୁ ନବ ମୋତେ ନବ ନା ଏଇ ଗୌର ଗୋବିନ୍ଦ ବିଗ୍ରହଙ୍କୁ ନବ କହିଲେ ପ୍ରଭୁ ଆପଣ ତ ଯାହା କହୁଛନ୍ତି ସେ ବି ସେୟା କହୁଛନ୍ତି ଆଉ ପାର୍ଥକ୍ୟ କଣ ରହିବ ଆପଣ କଥା କହୁଛନ୍ତି ଆପଣ ଭୋଜନ କରୁଛନ୍ତି ଆପଣ ହସୁଛନ୍ତି ମୁଁ ତାଙ୍କୁ ନେଇକି ଯିବି
କାଶୀଶ୍ୱର ଅନ୍ତର
ଗୋବିନ୍ଦଙ୍କ ପାଇଁ ରାଧାରାଣୀ ପଠେଇଲେ ପୁରୁଷୋତ୍ତମ ଦେବ ସେ ରାଧାଣୀଙ୍କର ଇତିହାସ ହେଉଛି ସେ ରାଧାଣୀ ବୃନ୍ଦାବନ ଥିଲେ ଯୀଶୁ ଭକ୍ତିର ତାଙ୍କର ଅଛନ୍ତି ମୁଁ ସଂକ୍ଷେପରେ ପଦ ନ କହି କହିଦେଉଛନ୍ତି ସେ ରାଧାରାଣୀଙ୍କୁ ଦାକ୍ଷିଣାତ୍ୟ ବିପ୍ର ଥିଲେ ତାଙ୍କର ନାମ ହେଉଛି ବୃହତ ଭାଣ ସେ ବିପ୍ର କଣ କରିଥିଲେ ସେ ରାଧାରାଣୀଙ୍କର ସେବା କରନ୍ତି ଆଉ ଓଡ଼ିଶାରେ ସେ ଆସିକି ରହିଲେ ରାଧାରାଣୀ କି ଝିଅ ଭାବରେ ସେବା କରନ୍ତି ଓଡ଼ିଶାରେ ଯେଉଁ ସ୍ଥାନରେ ରହୁଥିଲେ ସେ ସ୍ଥାନ ନାଁ ହେଉଛି ରାଧିକା ନଗର କି ଜାଣିଛନ୍ତି କି ଆପଣ ରାଧିକା ନଗର କୁହନ୍ତି ରାଧିକା ନଗରରେ ବୃହତ ଭାଣ ରହି ବୈଷ୍ଣବ ଦକ୍ଷିଣ ବୈଷ୍ଣବ ବ୍ରାହ୍ମଣ କୂଳରେ ଥିଲା ବୈଷ୍ଣବ ଥିଲେ ସିଏ ରାଧାରାଣୀକୁ ରଖିକି ସେବା କରନ୍ତି ବାଲ୍ୟ ଭାବରେ ଏଣେ କୃଷ୍ଣଦେବ ଚିନ୍ତା କରୁଛନ୍ତି ଏବେ ସେ ଚିନ୍ତା କରୁଛନ୍ତି ପ୍ରକଟ ହେଲା ପରେ ମୁଁ ରାଧାରାଣୀଙ୍କୁ ଗୋବିନ୍ଦଙ୍କ ପାଇଁ ରାଧାରାଣୀ ପଠେଇବି କିନ୍ତୁ କୃଷ୍ଣଦେବ ଯେତେବେଳେ ଭ୍ରମଣ କରୁଛନ୍ତି ବହୁତ ଓଡ଼ିଶାର ବହୁତ ସ୍ଥାନ ଭ୍ରମଣ କରୁଛନ୍ତି ବ୍ରହ୍ମଣ ସମ୍ପୂଜ୍ୟତେ ରାଜା ବ୍ରହ୍ମଣ ସମ୍ପୂଜ୍ୟତେ ସାଧୁ ସାଧୁ ପବିତ୍ର ହେବେ ସେ ଭ୍ରମଣ କଲେ ସାଧୁ ଗୋଟିଏ ଜାଗାରେ ରହିଲେ ସେ ପବିତ୍ର ହେଇପାରିବେ ମାନେ ଇନ୍ଦ୍ରିୟ ମାନେ ଗୋଟିଏ ବସ୍ତୁ ପ୍ରତି କଣ ହେଇଯିବ ଅଭିନିବେଶ ଆସିଯିବ ଭଜନ ହେବ ଶୁଦ୍ଧ ରହିବେ ଆଜି ଭ୍ରମଣ ମାନେ ଗୁରୁଙ୍କ ଆଦେଶରେ ରାଜା ପୂଜ୍ୟ ବୋଲି ବୋଲି ଭ୍ରମଣ କଲେ ଆଉ ନଦୀ ଶୁଦ୍ଧ ହେବ ଭ୍ରମଣ କଲେ କେବଳ ଜଣେ ନଷ୍ଟ ହେବ ଭ୍ରମଣ କଲେ ସେ ହେଉଛି ନାରୀ ନାରୀ ବୁଲିଲେ ସେ ଜଣେ ପୁଣି ବହୁତ ସୁନ୍ଦର ସୁନ୍ଦର କଥା ଲେଖିଛନ୍ତି କୃଷ୍ଣ ଯେତେବେଳେ ବୁଲୁଛନ୍ତି ଏ ରାଧିକା ନଗରରୁ ଯାଇଛନ୍ତି ଯେତେବେଳେ ଦେଖିଦେଲେ ବୃହତ ଭାନୁ ରାଜା ବ୍ରାହ୍ମଣ ବୃହତ ଭାନୁ ବୈଷ୍ଣବ ବହୁ ଆଦରରେ ଏ ବିଗ୍ରହକୁ ସେବା କରୁଛନ୍ତି ସେ କହିଲେ ଏଇ ବିଗ୍ରହ ଯଦି ପରେ ଟିକେ ଶ୍ରୀମନ୍ଦିରକୁ ଯାଆନ୍ତି ତାହେଲେ କେତେ ଆନନ୍ଦ ହୁଅନ୍ତା କିନ୍ତୁ କୃଷ୍ଣ ଦେ ରାଧାରାଣୀ ସାଙ୍ଗେ ସାଙ୍ଗେ ଏଇ ଭାବରେ ପ୍ରସନ୍ନ ହେଇକି ସାଙ୍ଗେ ସାଙ୍ଗେ ଆଦେଶ ଦେଲେ ରେ ମହାରାଜ ତୁମେ ନେଇଯାଅ କିନ୍ତୁ ରାଧାରାଣୀ କହିଲେ ଯେ ମୁଁ ରାଧା ବୋଲି କହିଲେ କାରଣ ଲକ୍ଷ୍ମୀ ବି ଦିବୁଜା ଅଛନ୍ତି ନା ବହୁ ଜାଗାରେ ଲକ୍ଷ୍ମୀ ପୂଜା ହଉଛନ୍ତି ଦିବୁଜା ଅଛନ୍ତି ଚତୁର୍ଭୁଜା ଅଛନ୍ତି ଆଉ ପଣ୍ଡା ମାନଙ୍କର ତ ଭାବି ତାଙ୍କର ତ ରଜଭାବ କିଛି ନାହିଁ ସେ ତ ଜଗନ୍ନାଥଙ୍କର ଖାଇବା ପିଇବା ସବୁ ହୋ ହାଲା ପାଟି ତାଙ୍କର ସବୁବେଳେ ଦରକାର ଭାବ ପ୍ରଚୁର ଭୋଗ ତେଣୁ ସିଏ ରାଧାରାଣୀ କି ସ୍ୱପ୍ନ ହେଇକି ଆସିକି ଚକ୍ରବେଡ଼ା ଚକ୍ରବେଡ଼ା କାହା କୁହାଯାଏ ଆମର ଏଇଟା କହୁଛେ କଣ ଜଗନ୍ନାଥଙ୍କର ପରିକ୍ରମା ରାସ୍ତାକୁ ଚକ୍ରବେଡ଼ା ଚକ୍ରବେଡ଼ା ଭିତରେ କହିଲେ ମତେ ଚକ୍ରବେଡ଼ା ଭିତରେ ନେଇକି ରଖ ରାଧାରାଣୀ ସ୍ୱପ୍ନ ଦେଉଛନ୍ତି କାହାକୁ ପୁସ୍ତମ ଦେବ ପୁସ୍ତମ ଦେବ ନେଇ ଆସିଲେ କିନ୍ତୁ ରାଧାରାଣୀଙ୍କର ମନ ଦୁଃଖ କଣ ଜାଣିଛନ୍ତି ଚକ୍ରବେଡ଼ା ରହିଲା ପରେ ସମସ୍ତଙ୍କୁ ଲକ୍ଷ୍ମୀ ବୋଲି ଡାକିଲା ଲକ୍ଷ୍ମୀ ବୋଲି ପୂଜା କଲା ବୋଲି ଲକ୍ଷ୍ମୀ ପଣ୍ଡା ମାନଙ୍କର ତାଙ୍କର ଏଇ ତ ପୁରା ଆମର ପୁରୀ ଐଶ୍ୱର୍ଯ୍ୟ ଭାବ ଐଶ୍ୱର୍ଯ୍ୟ ଭାବ ଭଗବାନ ଦେଖିଲେ ଇଏରେ ମୋ ବଂଶକୁ ମୁଁ ଶେଷ କରିଦେଇକି ଯିବି କାହିଁକି ନା ଐଶ୍ୱର୍ଯ୍ୟ ଗୋଟିଏ ଜିନିଷ ସମସ୍ତଙ୍କୁ ଉଦ୍ଧତ କରିଦେବ ଭଗବାନଙ୍କ ବଂଶ ସେମିତି ନୁହନ୍ତି ଭଗବାନ ଚିନ୍ତା କଲେ ଆଉ ଐଶ୍ୱର୍ଯ୍ୟରେ ସବୁ କଣ ଐଶ୍ୱର୍ଯ୍ୟ କ୍ଷତି କରିବ ନା ନିଷ୍କିଞ୍ଚନ ପରମହଂସ ବୈଷ୍ଣବକୁ ଅନାଦରକେ ସେଥିପାଇଁ ସଂସ୍କଳ୍ପ କଲେ ସାଙ୍ଗେ ସାଙ୍ଗେ ଅଷ୍ଟପ୍ରକ୍ର ନାରଦ ସମସ୍ତେ ଯାଇ ପହଞ୍ଚିବ ଦ୍ୱାରାଟା ମୋର ଐଶ୍ୱର୍ଯ୍ୟ ବଳରେ ମୋ ସନ୍ତାନ ମାନେ ସାଧୁକୁ ଅବଜ୍ଞା କରିବେ କିନ୍ତୁ ମୁଁ ଏ ସାଧୁ ଅବଜ୍ଞାର ଫରକୁ ବର୍ତ୍ତମାନ ଦେଖାଯାଇକି ସମାଜ ମୋ ପିଲା ବଂଶକୁ ସବୁ ନିସ୍ତାର କରିଦେବି ମୁଁ ଯିବି ଐଶ୍ୱର୍ଯ୍ୟ ଭଗବାନ କାହାକୁ ଦେବେ ନା ବୈଷ୍ଣବକୁ ଦେବେ ନା ଯୋଉ ବୈଷ୍ଣବ ପାଖରେ ପ୍ରଚୁର ଐଶ୍ୱର୍ଯ୍ୟ ଆସିକି କଣ ଜାଣିବେ ଭଗବାନଙ୍କର ଆଶୀର୍ବାଦ ନାହିଁ ଏ କଥା କିଏ ଟିକାରେ ଲେଖିଲେ ନା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଦକ୍ଷ ଯଜ୍ଞରେ ଲେଖିଲେ ଆରେ ନିଷ୍କିଞ୍ଚନ ଯାହାଙ୍କୁ ସମସ୍ତେ ଆଦର କରନ୍ତି ଯାହାଙ୍କର ନିନ୍ଦା ସଂସାରରେ କେହି କରିନାହାନ୍ତି ଭୂତ ପ୍ରେତ ଭଳି ବଦମାସ ସ୍ୱଭାବର ଲୋକଙ୍କୁ ତମ ଭଳି ଲୋକଙ୍କୁ ଯୋଉ ଶିବଜୀ ରଖିକି ଆଦରରେ ଭଜନ କରୁଛନ୍ତି ଦକ୍ଷ ପ୍ରଜାପତି ମାନଙ୍କର ଅଧିପତି ହେଇକି ନିନ୍ଦା କଲେ ନିନ୍ଦା କଲେଣି ପୁରା ଘୋର ଖରାପ ଭାଷାରେ ଗାଳି ଦେଲେ ହରି ସମାରେ ଯେଉଁଠି ବ୍ରହ୍ମାଜୀ ବସିଛନ୍ତି ଶିବଜୀ ଆନନ୍ଦର ସମୟ କରିଦେଲେ ସେତେବେଳେ ଅଧିପତି ନଥିଲେ ପ୍ରଜାପତି ଥିଲେ କିନ୍ତୁ ତାର ପରେ ବ୍ରହ୍ମାଜୀ ତାଙ୍କୁ ପ୍ରଜାପତି ମାନଙ୍କର ଅଧିପତି କରିଦେଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଟିକାର ରଚନା
ମୁଁ ତ ତମ ଗୁଣି ରଜ ଗୁଣି ଯିବ ମୋର ତ ଘୋର ସଂସ୍କାର ସଂସ୍କାର ଭଲ ନାହିଁ ଆପଣ ମାନେ ଏଠି ପାଠ ବୈଷ୍ଣବ ସଂସ୍କୃତି ସିଦ୍ଧାନ୍ତକୁ ରଖନ୍ତୁ ଭକ୍ତି ନ ହଉ ବୈଷ୍ଣବର ବୈଷ୍ଣବ ଯୋଉ ସିଦ୍ଧାନ୍ତ ରହିଛି ଆଚାର୍ଯ୍ୟ ଯୋଉ ରଚନା କରିଛନ୍ତି ଏଗୁଡିକ ନ ରହିଲେ ସହଜିଆ ରାସ୍ତା ହେଇଯିବ ସମସ୍ତେ ସହଜିଆ ହେଇଯିବ ସମସ୍ତେ ବୁଝିପାରିବା ସମ୍ପ୍ରଦାୟରେ ଆପଣଙ୍କ ଟୀକା ଅଛି ତାର ଅନୁବାଦ ଅଛି ବହୁତ ସରଳ ପାଠ କରନ୍ତୁ ବିଶ୍ୱନାଥ ଚନ୍ଦ୍ର ଠାକୁର ପ୍ରଶ୍ନ ଉଠୁଛନ୍ତି ଆରେ ଦକ୍ଷିଣ ଜଣେ ନିଷ୍କିଞ୍ଚନ ପରମହଂସ ବୈଷ୍ଣବକୁ ଅପରାଧ କଲା ତାଙ୍କ ନିକଟରେ ତାଙ୍କୁ ଅନାଦର କଲା ତାର ଐଶ୍ୱର୍ଯ୍ୟ କେମିତି ବଢିଲା ଆମେ ତ ଶାସ୍ତ୍ରରେ ପଢୁଛେ ଯେ ବୈଷ୍ଣବ ଅପରାଧ କରିବ ତାର ସବୁ କିଛି କ୍ଷୟ ହବ ତାର ଦକ୍ଷତା ଫଳ ବ୍ରହ୍ମାଜୀ ଅଧିପତି କେମିତି କରିଦେବେ ବିଶ୍ୱନାଥ ଚନ୍ଦ୍ର ଠାକୁର କହିଲେ ନା 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 ଏଟା ଅପରାଧର ଫଳ ଅପରାଧର ଫଳ ଏଟା ଅପରାଧ ଫଳ ତାକୁ ଯେତେ ଐଶ୍ୱର୍ଯ୍ୟ ମିଳିଛି ଆରେ ଅପରାଧର ଫଳ କେମିତି ଐଶ୍ୱର୍ଯ୍ୟ ହେଲା ଐଶ୍ୱର୍ଯ୍ୟ ତାକୁ ଭଲ ଭାବରେ ଆଉ ନିଷ୍କିଞ୍ଚନ ବୈଷ୍ଣବ ନିକଟରେ ଅଧିକ ଅପରାଧ କରିକି ତାକୁ ନର୍ପ ନବା ପାଇଁ ରାସ୍ତା ଫିଟେ ସେପାଇଁ ବ୍ରହ୍ମାଣ୍ଡ ହେଲା ଐଶ୍ୱର୍ଯ୍ୟ ନେଇ ଯାଉ ସେ ମା ପେଟର ବେଙ୍ଗ ଫାଟିଲା ନା କଣ ଅଛି ନା ମା ବେଙ୍ଗର ପେଟ ଫାଟିଲେ ମୁଁ ଓଲଟା କହିଲି ମା ବେଙ୍ଗର ପେଟ ଫାଟିଲା ପିଲା ଦେଖୁଛି ନା ଦେଖ ମୁଁ କେତେ ବଡ଼ ଦେଖ ମୁଁ କେତେ ବଡ଼ ଫାଟିଲା ବହୁ ବୈଷ୍ଣବ ବହୁ ଲୋକ ଆମେ ଦେଖୁଛୁ ବୈଷ୍ଣବ ସମାଜରେ ଅପରାଧ କରୁଛନ୍ତି ପୁଣି ବି ତାଙ୍କର ପରିବାର ସବୁ କିଛି ଅଛି ତାମାନେ ଭାବିବାକୁ ଚାହୁଁଛନ୍ତି ଯେ ନିଷ୍କିଞ୍ଚନ ବୈଷ୍ଣବ ସଚରଣ ଅପରାଧ କରିଦେଲା ପରେ ତାଙ୍କୁ ପା ମିଳିବନି ନାହିଁ ସେ ଯୋଉ ଐଶ୍ୱର୍ଯ୍ୟ ଆସୁଛି ତାଙ୍କୁ ସମୂଳ ଉତ୍ପାଟ କରିବ ଚକ୍ରଧାରୀ ସମୂଳ ଉତ୍ପାଟ କରିବ ଅବଶ୍ୟ ଭକ୍ତ ବ୍ୟଗ୍ୟ ଏଇ କଥାରେ ମୁଁ ପୁରୀର ପଣ୍ଡା ମାନଙ୍କର ଭାବ କଥା ମୁଁ କହିବି ସେମାନଙ୍କର ତ ଐଶ୍ୱର୍ଯ୍ୟ ଭାବ ଅଛି ଲକ୍ଷ୍ମୀ ଲକ୍ଷ୍ମୀ ରାଧାରାଣୀଙ୍କର ମନ ଭାରି ଦୁଃଖ ହେଇଗଲା ଆରେ କାହିଁ ଲକ୍ଷ୍ମୀଙ୍କର ଭାବ କାହିଁ ରାଧାରାଣୀଙ୍କର ଭାବ ଦେଲେ ଗୋବିନ୍ଦ ପ୍ରକଟ ହେଲେ ରୂପ ଗୋସ୍ୱାମୀ ଚିନ୍ତା କରୁଛନ୍ତି ରାଧାରାଣୀ କେଉଁଠି ଆସିବେ ମହାପ୍ରଭୁ ଚିନ୍ତା କରୁଛନ୍ତି ରାଧାରାଣୀ ତ ପୁରୁଷୋତ୍ତମ ପଠେଇଥିଲେ ପୁରୁଷୋତ୍ତମ ଦେବ ପଠେଇଥିଲେ ବର୍ତ୍ତମାନ ଗୋବିନ୍ଦଙ୍କ ପାଖରୁ ରାଧାରାଣୀ କିଏ ପଠେଇବେ ସେତେବେଳେ ପୁରୁଷୋତ୍ତମ ଦେବଙ୍କୁ ବହୁତ ସ୍ୱପ୍ନ ହେଉଛି ରାଧାରାଣୀ କହୁଛନ୍ତି ଦେଖ ମୁଁ ଏଇଠି ଅଛି ମୋ ପାଖରେ ଅଛି ମୋତେ ଶୀଘ୍ର ଏଠୁ ପଠା
ଶ୍ରୀ ଜଗନ୍ନାଥ ଜଗନ୍ନାଥେ ଚକ୍ର
ବହୁ ବୈଷ୍ଣବ ମାନେ ଅଛନ୍ତି ରାଧାରାଣୀ ଯାଉଛନ୍ତି ତାଙ୍କୁ ସେବା ଅର୍ଚ୍ଚନା ସ୍ୱାଗତ କରି ଗୋବିନ୍ଦଙ୍କ ପାର୍ଶ୍ୱରେ ରାଧାରାଣୀଙ୍କୁ ରଖାଗଲା। ଆଉ କାଶେଶ୍ୱର ନେଇଛନ୍ତି ଗୌର ଗୋବିନ୍ଦ ବିଗ୍ରହ, ମହାପ୍ରଭୁଙ୍କର ବିଗ୍ରହ, କାରଣ ଗୌଡ଼ୀୟ ବୈଷ୍ଣବରେ ମହାପ୍ରଭୁ ନ ରହିଲେ ଗୁରୁଦେବ ସେ କଥା କୁହନ୍ତି। ଗୌର ରାଧା ଗୋବିନ୍ଦ ଥାଇପାରନ୍ତି ଯେଉଁଠି ଗୌର ଗୋବିନ୍ଦ ନାହାନ୍ତି, ଯେଉଁଠି ଗୌରାଙ୍ଗ ମହାପ୍ରଭୁ ରାଧାରାଣୀଙ୍କ ସହିତ ରାଧାକୃଷ୍ଣଙ୍କ ସହିତ ନାହାନ୍ତି, ସେ ମନ୍ଦିର ଗୌଡ଼ୀୟ ମାନଙ୍କର ଆରାଧ୍ୟ ନୁହେଁ। କିଏ ଯଦି ମନ୍ଦିର କରିଛି ରାଧାକୃଷ୍ଣଙ୍କର ପୂଜା କରିଛି, ସେ ମନ୍ଦିର ଯଦି ଗୌରାଙ୍ଗ ମହାପ୍ରଭୁ ନାହାନ୍ତି, ଆମେ ସମ୍ମାନ ଦେବା ପ୍ରଣାମ କରିପାରିବା, କିନ୍ତୁ ସେ ରସତତ୍ତ୍ୱ ହିଁ ପୂର୍ଣ୍ଣ ମନ୍ଦିର ନୁହେଁ, ସେ ଆମର ଆରାଧ୍ୟ ମନ୍ଦିର ନୁହେଁ। ଗୌରାଙ୍ଗ ମହାପ୍ରଭୁ ରହିବେ, କଥିତ ଆପଣ ଗୌର ରହିବେ, କାରଣ ସେ ଏକ ଏକ ହିଁ ବିଗ୍ରହ, ରାଧାକୃଷ୍ଣ ଏକ ସ୍ୱରୂପ, ତେଣୁ ରହିଲେ। ଆସନ୍ତାକାଲି ଆମେ ଶୁଣିବା ସଂକ୍ଷେପରେ ଅଳ୍ପ କିଛି ଦୁଇ ତିନୋଟି ଲୀଳା ଅଛି ରୂପ ଗୋସ୍ୱାମୀଙ୍କର, ତାପରେ ଆମେ ଜୀବ ଗୋସ୍ୱାମୀଙ୍କ ଚରିତ୍ରକୁ ପ୍ରବେଶ କରିବା। ଯେତେବେଳେ ପ୍ରଭୁ ନେବେ, ତେଣୁ ଇଏ ଚରିତ୍ର ବାରମ୍ବାର ଆଲୋଚନା ହେଇପାରିବନି, ଇଏ ଥରେ ହିଁ ଆମେ ଆଲୋଚନା କରିବା, ତେଣୁ ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି। କାଲି ଶୀଘ୍ର ଆସିବା ପାଇଁ ଚେଷ୍ଟା କରିବେ, ଯେମିତି ଠିକ 7:30 ଆମେ କ୍ଲାସ ଆରମ୍ଭ କରିବା। ଜୟ ରୂପ ଗୋସ୍ୱାମୀ ପ୍ରଭୁ କି ଜୟ, ଗୌର ନିତ୍ୟାନନ୍ଦ ଭଗବାନ କି ଜୟ, ଷଡ ଗୋସ୍ୱାମୀ ପ୍ରଭୁ କି ଜୟ, ରାଧା ଗୋବିନ୍ଦ ଦେବ କି ଜୟ, ପ୍ରଭୁପାଜୀ ମହାରାଜ କି ଜୟ, ଗୌର ଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ, ସମେତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ଗୀତାୟ ଗୌର ନମଃ। 2 ମିନିଟ୍ ନାମ କରି
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ଆଇ ଉତ୍ମାନନେ ହରି ହରି ବୋଲ ପ୍ରଭୁ ଜୟ।
କଣ ଖବର ଏଇଠି ଅଛ କାଲି ପଳେଇବି କି ମାନେ ମାୟପୁର କାଲି ଯିବି ସାଢେ ଦଶଟାରେ କୋଉଥିରେ ଟ୍ରେନରେ ଏବେ ମୁଁ ରାତିରେ ବୋଧେ ଚାଡ଼ିଛି କ'ଣ ବନ୍ଦ କରିଦେବି କ୍ୟାମ୍ପ ବନ୍ଦ କରିଦେବି ମୋର କେବେ ବନ୍ଦ ହୁଏ ନା କାଲି ସାଢେ ଦଶଟାରେ କୋଉ ଟ୍ରେନ ଦେଉଥିଲି ଆପଣ ଆପଣ ଟିକେ ପାଟି ଦେବେ ସେପଟେ ନେଇକି ମାତେ ଯାଇ ପାଇନ ଦେଇଦେବେ ସେ ଆଜ୍ଞା ମାତାଜୀ ମାତାଜୀ ମୁଁ କହିଲି ମାତାଜୀ ଯାଇ ପାଇନ ସେପଟେ ଦେଇଦେଇଥିଲି ଆପଣ ଦେଇଦିଅନ୍ତୁ ଦେଇଦେବେ ଦେଇଥିଲି ମାତାଜୀ ମାନଙ୍କ ପାଇଁ ନଥିଲା ଆଉ ଟିକେ ଥିଲା ଟିକେ ଫେଣି ଗୁଡା ଭଲ ଦିଦି ଟା ମୁଁ କହିଥିଲି ଦିଦି ଆମେ ଆଉ ଜଣେ କିଏ ଫେଣି ଆସିଲେ ବୋଲି ଇଏ ଦେ ମାତାଜୀ ମାନଙ୍କୁ ଦେଇଦେଲି ଆଉ ନଥିଲା ଏତିକି ଟିକିଲା ଆଉ ଅଛି ଇଏ ଅଛି ମାନେ ଫେଣି ଅଛି ସବୁ କାଲି ଏକାଦଶୀ ଅଛି ପରଦିନ ଦେଇଦେବା ଟିକେ କାଲି ଏକାଦଶୀ ଅଲଗା ପ୍ରସାଦ ହେଇଛି ଅଚ୍ୟୁତ ପ୍ରଭୁଙ୍କୁ ଆଜି ପୁରା ପୁରା
କିଛି
ନେବେ ଆପଣ ଇଏ ତ ସରିଗଲା
ପହରଦିନ
ଆପଣ ଯାହା ନେବେ ଆଉ ରଖିଦେବେ ପହରଦିନ
ଏଇଟା କେମିତି ଅଛି
ଗୋଟେ ଆସିଥିଲା
ବାହାର
ଆପଣଙ୍କୁ ଗୋଟେ ପଲିଥିନ ଦେଇଯିବେ ନା ତୁମେ ଆପଣ ନେଇଯାଆନ୍ତୁ ମୁଁ ନେଇଯିବି ଏଇଟା ଏଇଠି ରହିଲେ ଇଏ ହେଇଯିବ ସେଦିନ ଭାଗିକି ଦେଇଦେବା ସେଦିନ ଟିକେ ସେଥିରେ ପଲିଥିନ ଅଛି
ଆପଣ
କଣ ଆପଣ ମିଶେଇକି ସେଠୁ ନେଇଯିବେ ଏଇଟା ମାତାଜୀ ସାଇଡ୍ରୁ ବଳିଛି ଆଉ ଆପଣ ପ୍ରଭୁ ପ୍ରସାଦ ପାଇଛନ୍ତି ଆପଣ
ସେଟା ଅଛି କି ସେଇ ଆଉ ଅଛି କି ତାଙ୍କର ଯୋଉଟା ହେଇଥିଲା ବଡ ବଡ ଯୋଉଟା ସେଟା କଣ କହିଲେ ଅର୍ଡର ଦେଇ କରିକି
ଆଣିଛି
ଆଉ ଗୋଟେ ବଡ ବଡ
କିଏ ଆଣିଥିଲା ସେଟା ସେ ଯୋଉ
ଦୁର୍ଗା ପ୍ରଭୁ
ପ୍ରଭୁ କାଲି ଆମେ ଟିକେ ଶୀଘ୍ର ଆସିକି ଚେୟାର ଆଣିବା ଚେୟାର କାଲି ଟିକେ ଚେୟାର ଟିକେ ବାହାର କରିବା ଆଜି ପାଗଟା ଟିକେ ଓଦା ହେଲା
ସବୁ ଥିଲା
ପ୍ରଭୁ ଆଉ ଗୋଟେ